ॐ नमो भगवते वासुदेवाय श्रीमद्भागवतं दशमस्कन्ध 65 अध्याय श्लोकचारि गोपवृद्धाश्च विधिवत् गोपवृद्धाश्च विधिवत् जविष्ठैरभिवन्दितः जविष्ठैरभिवन्दिता यथावयो यथासख्यं यथावयो यथासख्यं यथासम्बन्धमात्मनः यथासम्बन्धमात्मनः गोपवृद्धाश्च विधिवत् जविष्ठैरभिवन्दितः यथावयो यथासख्यं यथासम्बन्धमात्मनः गोपबुद्धाश्च विधिवा निश्चैरभिवन्दिता यथावयो यथासख्यं यथासम्बन्धमात्मनः यथा वृद्धाश्च विधिवत् निश्चैरभिवन्दितः यथावयो यथासख्यं यथासम्बन्धमात्मना बुद्धाभिवन्दिता अवयो यथासख्यं सम्बन्धमात्मना वृद्धाश्च विधिवत् अभिष्टैरभिवन्दिता यथावयो यथासख्यं यथासम्बन्धमात्मना अभिष्टैरभिवन्दिता यथावयो यथासख्यं सम्बन्धमात्मना ଗୋପବୃଦ୍ଧାଂଶ ଏଇଠି ଆକ୍ଚୁଆଲି ତିନୋଟି ଶ୍ଳୋକ ରହିଛି ଆମେ ତିନୋଟି ଶ୍ଳୋକର ଏକଥର ଅନୁବାଦ କରିବା ସମୁପେଥ୍ୟ ଅଥ ଗୋପାଳାନ୍ ହାସ୍ୟ ହସ୍ତଗ୍ରହାଦିଭି ବିଶ୍ରାନ୍ତଂ ସୁଖମାସୀନଂ ପ୍ରଚ୍ଛୁପର୍ଯ୍ୟୁପାଗତଃ ପୃଷ୍ଠାସ୍ଥାନାମୟଂ ସ୍ୱେଷୁ ପ୍ରେମଗଦଗଦୟା ଗିରା କୃଷ୍ଣେ କମଳପତ୍ରାକ୍ଷେ ସନ୍ୟସ୍ଥାଖିଳରାଦଶ ଆର ଅର୍ଥ ହେଉଛି ଯେ ଶ୍ରୀ ବଳରାମ ଏହାପରେ ବୃଦ୍ଧ ଗୋପବାଳଙ୍କୁ ଯଥାଯଥ ଶ୍ରଦ୍ଧା ଓ ସମ୍ମାନ ଜଣାଇଲେ ଏବଂ ସମସ୍ତ କନିଷ୍ଠମାନଙ୍କୁ ଶ୍ରଦ୍ଧାର ସହିତ ଅଭିନନ୍ଦିତ କଲେ। ସେ ପ୍ରତ୍ୟେକଙ୍କ ସହିତ ବୟସ ବନ୍ଧୁତ୍ୱର ସ୍ତର ଓ ପାରିବାରିକ ସମ୍ପର୍କ ଅନୁସାରେ ବ୍ୟକ୍ତିଗତ ଭାବରେ ସାକ୍ଷାତ କରି ସ୍ମିତ ହାସ୍ୟ ଏବଂ କର୍ମର୍ଦ୍ଧନ ଇତ୍ୟାଦି ଦ୍ୱାରା ମିଳିତ ହେଲେ। ତତ୍ପରେ ବିଶ୍ରାମ ଗ୍ରହଣ ନିମନ୍ତେ ଶ୍ରୀ ଭଗବାନ ଗୋଟିଏ ଆରାମଦାୟକ ଆସନ ଗ୍ରହଣ କଲେ ଏବଂ ଗୋପବାସୀ ତାଙ୍କର ଚତୁର୍ଦିଗରେ ସମବେତ ହେଲେ। ତାଙ୍କ ନିମିତ୍ତ ପ୍ରେମାବୃତ କମ୍ପିତ କଣ୍ଠରେ କମଳ ନୟନ କୃଷ୍ଣଙ୍କୁ ସର୍ବସ୍ୱ ଅର୍ପଣ କରିଥିବା ଗୋପାଳଗଣ ତାଙ୍କର ପ୍ରିୟଜନମାନଙ୍କର କୁଶଳ ଜିଜ୍ଞାସା କଲେ ଏବଂ ତାହାର ପ୍ରତିବଦଳରେ ଶ୍ରୀ ବଳରାମ ମଧ୍ୟ ଗୋପବୃନ୍ଦଙ୍କ ସହିତ କୁଶଳ ବିନିମୟ କଲେ। ଯେଉଁ ରହିଛି ସମ୍ଭାଷଣ ଇତ୍ୟାଦି ବା ସ୍ୱାଗତ ଇତ୍ୟାଦି ଯେଉଁ ରହିଛି ବିଧି ରହିଛି ସେଇ ଅନୁସାରେ ବଳରାମ ଭଗବାନ ସିଏ ଭଗବାନ ସିଏ ତେଣୁ ସିଏ କିଭଳି ଭାବରେ ବ୍ୟବହାର ସିଏ ତାଙ୍କଠାରୁ ସବୁ ଆସିଛି ବୈଦିକ ଜ୍ଞାନ ତାଙ୍କଠାରୁ ଆସିଛି ଭଗବାନ ନିଶ୍ୱାସରୁ ଯାହା ଦେଉଛନ୍ତି ତେଣୁ କିଭଳି ଭାବରେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଅର୍ଜୁନ ପଚାରିଥିଲେ କିଭଳି ଭାବରେ ଜଣେ ବ୍ୟବହାର କରନ୍ତି ହଁ କହିଲେ ଦ୍ୱିତୀୟ ଅଧ୍ୟାୟରେ ସେ ଶ୍ଳୋକଟି 54 ଶ୍ଳୋକରେ କହୁଛନ୍ତି ସ୍ଥିତ ପ୍ରଜ୍ଞ ସକା ଭାଷା ସମାଧି ତସ କେଶବ ସ୍ଥିତ ଧି କିମ୍ ପ୍ରଭାସତ କିମ୍ ଆସିତ ବ୍ରଜତ କିମ୍ ଯେଉଁମାନଙ୍କର ବୁଦ୍ଧି ବହୁତ ଉନ୍ନତ ସ୍ତରରେ ରହିଛନ୍ତି ସ୍ଥିତ ଧି ତାଙ୍କ ବୁଦ୍ଧି ସ୍ଥିର ହୋଇଯାଇଛି ଆଉ ବୁଦ୍ଧି ପରିବର୍ତ୍ତିତ ହେଉନାହିଁ ଆଉ ଆ ଉପରେ କ'ଣ ରହିଛି ଆ ଉପରେ କ'ଣ ରହିଛି ଆ ଉପରେ କ'ଣ ନା ନୁହଁ ଗବେଷଣା ଆଉ କିଛି ଦରକାର ନାହିଁ ହାଇଏଷ୍ଟ ଟ୍ରୁଥ୍ ସେମାନେ ପାଇଯାଇଛନ୍ତି ସ୍ଥିତ ଧି ସେମାନେ ସ୍ଥିତ ଧୀର କ'ଣ ସ୍ଥିତ ପ୍ରଜ୍ଞ ସକା ଭାଷା ତାଙ୍କର ତାଙ୍କର କିଭଳି ଭାବରେ କଥା ସେମାନେ କହନ୍ତି ସ୍ଥିତ ପ୍ରଜ୍ଞ ସକା ଭାଷା ସମାଧି ତ ସେ କେଶବ କିଭଳି ଭାବରେ ସେମାନେ ଧ୍ୟାନମଗ୍ନ ହୁଅନ୍ତି ହଁ ସ୍ଥିତ ଧି କିମ୍ ପ୍ରଭାସ ହେତ କେମିତି ସେମାନେ କଥା କୁହନ୍ତି କିମ୍ ଆସିତ କିମ୍ ବ୍ରଜତ କିମ୍ କେମିତି ସେମାନେ ବସନ୍ତି କେମିତି ଚାଲନ୍ତି ଏସବୁ ରହିଛି ସ୍ଥିତ ଧି ଭଗବାନଙ୍କ କଥା କ'ଣ କହିବା ତେଣୁ ଭଗବାନ ସେଇଭଳି ଭାବରେ ଯିଏ ଯେଉଁଭଳି ଭାବରେ ଭଗବାନଙ୍କର ଶରଣରେ ଯାଇଛନ୍ତି ତାଙ୍କୁ ସେଇଭଳି ଭାବରେ ସେ ଭଗବାନ ତାଙ୍କ ସହିତ ଭାବରେ ଆଦାନ ପ୍ରଦାନ କରୁଛନ୍ତି ଭାବରେ ଆଦାନ ପ୍ରଦାନ କରୁଛନ୍ତି ତେଣୁ ଏ ଶ୍ଳୋକରେ କହୁଛନ୍ତି ଗୋପ ବୃଦ୍ଧାଶ୍ଚ ବିଧିବତ୍ ଗୋପ ବୃଦ୍ଧା କହିଲେ ଯେଉଁମାନେ ଭଗବାନଙ୍କ ସହିତ କ'ଣ ଯେଉଁ ବାତ୍ସଲ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ଆମେ ଗତକାଲି ଆଲୋଚନା କରୁଥିଲେ କିଭଳି ନନ୍ଦ ମହାରାଜ ଏବଂ ଯଶୋଦା ମହା ଯେ ଭଗବାନ ବଳରାମଙ୍କ ସହିତ ମିଶିକରି କିଭଳି ତାଙ୍କୁ ଆଶୀର୍ବାଦ ଦେଉଥିଲେ ପ୍ରାର୍ଥନା କରୁଥିଲେ ଦାସ ଆରହ ବୋଲି ପ୍ରାର୍ଥନା କରିଥିଲେ ତେଣୁ ଅନ୍ୟ ବୃଦ୍ଧମାନ ମଧ୍ୟ ଚ ଶବ୍ଦ ବ୍ୟବହାର କରାଯାଇଛି ଖାଲି ସେହି ଦୁଇଜଣ ଭଗବାନ ସହିତ ମିଳିତ ହେଲେ ତା ନୁହଁ ଗୋପ ବୃଦ୍ଧାଂଶ ଚ ଗୋପ ବୃଦ୍ଧା ମାନେ ଆଉ ଯେତେ ସବୁ ରହିଛନ୍ତି ଯମରା କ'ଣ ନନ୍ଦ ମହାରାଜଙ୍କର ଯେଉଁମାନେ ସଖା ହିସାବରେ ରହିଛନ୍ତି ଏମାନେ ସବୁ ଉପାନନ୍ଦ ଇତ୍ୟାଦି ତାଙ୍କର ଭାଇ ବଡ଼ ଭାଇ ଉପାନନ୍ଦ ଏମାନେ ବିଧିବତ୍ ଯେଉଁଭଳିଆ ବିଧି ରହିଛି ବେଦରେ ସବୁ କଥା ବର୍ଣ୍ଣନା କରାଯାଇଛି କିଭଳି ଭାବରେ ବିଧି ସବୁ ପାଳନ କରାଯିବ ତେଣୁ ବିଧିବତ୍ ଜବିଷ୍ଠୈର ଅଭିବନ୍ଦିତ ତେଣୁ ବୃଦ୍ଧମାନଙ୍କ ସହିତ ମିଶିସାରିଲା ପରେ ଜବିଷ୍ଠୈ ଜବିଷ୍ଠୈ କହିଲେ ସାନମାନଙ୍କ ବୟସରେ ସାନ ବୟସରେ ଯେଉଁମାନେ ସାନ ତାଙ୍କ ସହିତ କେମିତି ତାଙ୍କୁ ଅଭିବନ୍ଦିତ ତାଙ୍କର ସେମାନେ ମଧ୍ୟ ଭଗବାନଙ୍କୁ ବନ୍ଦନା କଲେ ଅଭିବନ୍ଦିତ ଭଗବାନ ବନ୍ଦତା କଲେ ବା ପ୍ରାର୍ଥନା କଲେ ଯେଉଁଠି ନନ୍ଦ ମହାରାଜ ପ୍ରାର୍ଥନା କରୁଛନ୍ତି ସାନ କଥା କ'ଣ କହିବା ସେମାନେ ମଧ୍ୟ ଅଭିବନ୍ଦିତ ସୁନ୍ଦର ଭାବରେ ବନ୍ଦନା କଲେ ଭଗବାନଙ୍କର ଏବଂ ବନ୍ଦନା ହେଉଛି ଭକ୍ତିର ଗୋଟେ ଅଙ୍ଗ ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ଅର୍ଚ୍ଚନ ବନ୍ଦନ ବନ୍ଦନ ହେଉଛି ଗୋଟେ ଭଗବାନଙ୍କର ଯେ ଆମେ ସ୍ତୁତି କରୁଛେ ଭଗବାନଙ୍କୁ ପ୍ରାର୍ଥନା କରୁଛେ ଇଏ ଗୋଟେ ଭକ୍ତିର ଅଙ୍ଗ ଅକ୍ରୁର ତୁ ଅଭିବନ୍ଦନୀ ଆମେ ଗତକାଲି କହିଥିଲି 10:40 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି ଭଗବାନ ବନ୍ଦନାରେ ସେ ହେଉଛନ୍ତି ଆଚାର୍ଯ୍ୟ ଏମିତି ସମସ୍ତେ ବନ୍ଦନା କରୁଛନ୍ତି କିନ୍ତୁ ତାଙ୍କର ମୁଖ୍ୟ ହେଉଛନ୍ତି ଅକ୍ରୁର ଅକ୍ରୁରସ୍ତୁ ଅଭିବନ୍ଦନେ ତେଣୁ ଏମାନେ ମଧ୍ୟ ସେଇଭଳି ଅଭିବନ୍ଦିତ ଭଗବାନଙ୍କୁ ବନ୍ଦନା କଲେ ଯଥା ବୟୋ ଯଥା ସକ୍ଷମ ଯାହାର ଯେଉଁ ଭାବରେ ବୟସ ହେଇଛି ସେ ସେଇଭଳି ଭାବରେ ଭଗବାନଙ୍କ ସହିତ କିଏ ଉନ୍ନତ ସ୍ଥିତିରେ ବା ତାଙ୍କର ବୟସ ଅଧିକା ସିନିୟର ସିଏ କିଏ ତାଙ୍କର ସମବୟସ୍କ ସମାସ୍କନ୍ଧ ତାଙ୍କ ସଖା କିଏ ତମେ କମ୍ ବୟସରେ କମ୍ ତାଙ୍କର ଜୁନିୟର ଏଭଳି ଭାବରେ ସବୁ ଆଦାନ ପ୍ରଦାନ ଚାଲିଲା ଯଥା ସମ୍ବଦମାତ୍ମନ ଯେଉଁଭଳି ଭାବରେ ବଳରାମ ତାଙ୍କ ସହିତ ସମ୍ବନ୍ଧିତ ତାଙ୍କର ଆତ୍ମା କହିଲେ ସେମାନେ ଭଗବାନଙ୍କ ଯେଉଁ ବୟସ ଅନୁସାରେ ଭଗବାନଙ୍କ ସହିତ ସେଇଭଳି ଭାବରେ ବ୍ୟବହାର କଲେ କି ପ୍ରାର୍ଥନା କଲେ କି କେଉଁଭଳି ଭାବରେ ଆଶୀର୍ବାଦ ଦେଲେ କି ଏଇଭଳି ଭାବରେ ସବୁ ଚାଲିଛି ତେଣୁ ସମୁପେଥ୍ୟ ଅଥ ଗୋପାଳାନ ଅଥ କହିଲା ପରେ ସମୁପେଥ୍ୟ ସେମାନେ ସମ୍ୟକ ରୂପରେ ଉପେଥ୍ୟ ଆସି ନିକଟରେ ବସିଗଲେ ଗୋପାଳାନ ହାସ୍ୟ ହସ୍ତ ଗ୍ରହାଦେବୀ ଭଗବାନ ସଖାମାନଙ୍କ ସହିତ ହାସ୍ୟ ରସ ଆଦାନ ପ୍ରଦାନ କରୁଛନ୍ତି ହାସ୍ୟ ରସ ଆମେ ଗୋଟେ କହିଥିଲେ ଯେଉଁ 12 ରସ ରହିଛି ତା ଦେହରୁ ଏ ଯେଉଁ ସଖ୍ୟ ରସ ରହିଛି ସଖ୍ୟ ରସରେ ହାସ୍ୟ ରସଟା ମିଶିକି ରହିଛି ସଖ୍ୟ ରସରେ ହାସ୍ୟ ରସ ମିଶିକି ରହିଛି ଏବଂ କରୁଣ ରସ ବା କ୍ରନ୍ଦନ ରସଟା ବାତ୍ସଲ୍ୟ ରସ ସହିତ ମିଶିକି ରହିଛି ଦଶମ ସ୍କନ୍ଧ 43 ଅଧ୍ୟାୟରେ ଭଗବାନ ଯେତେବେଳେ ରଙ୍ଗମଞ୍ଚରେ ପ୍ରବେଶ କରୁଥିଲେ, କୃଷ୍ଣ ଏବଂ ବଳରାମ ଦୁଇ ଗୋଟିଏ ଗୋଟିଏ ହାତୀର ଦାନ୍ତକୁ ଧରିକି କୁବଳା ପିଢ଼ର ହାତୀର ଦାନ୍ତକୁ ସେ ଉପାଡ଼ କରି ଉପାଡ଼ ଦେଇଥିଲେ ଏବଂ ସେଇଥିରେ ପିଟିକି ତାକୁ ହତ୍ୟା କରିଥିଲେ, କୃଷ୍ଣ ହତ୍ୟା କରିଥିଲେ, ଏବଂ ଦୁଇ ଭାଇ ଦୁଇ ହାତୀର ଦାନ୍ତକୁ ଧରିକି ପ୍ରବେଶ କରୁଛନ୍ତି। ବହୁତ ସୁନ୍ଦର ଦୃଶ୍ୟ ଦଶମ ସ୍କନ୍ଧ 43 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ମଲ୍ଲାନାମ ଅଶନି ନରାଣା ନରଭରଂ, ମଲ୍ଲମାନ ଯେଉଁ ରହିଥିଲେ ଅଷ୍ଟ ମଲ୍ଲ, ସେମାନେ ପାହାଡ଼ ଭଳିଆ। ଏସବୁ ଅନ୍ୟ ଉପନେ କ'ଣ ଚମ୍ପୁ ବା ଯେଉଁ ବିଷ୍ଣୁ ପୁରାଣ ଏବଂ ଯେଉଁ ଅନ୍ୟ ପୁରାଣମାନଙ୍କରେ ସବୁ ବର୍ଣ୍ଣନା କରାଯାଇଛି, ସେମାନେ ସବୁ ପାହାଡ଼ ଭଳିଆ ଚାଣୁର ମୁଷ୍ଟିକ ହୋଇଥାଏ। କିନ୍ତୁ ତାଙ୍କ ତୁଳନାରେ ଏଇସବୁ ଛୋଟ ପିଲା, ବୟସ ପିଲା ପ୍ରବେଶ କରୁଛନ୍ତି, କିଏ କେଉଁଭଳି ଭାବରେ ତାଙ୍କୁ ଦେଖୁଛନ୍ତି, ସେଇଭଳିଆ ରସର ସବୁକିଛି ରସର ଆଧାର ହେଉଛନ୍ତି ସିଏ ରସ ବିଷ। ତେଣୁ ଏଇ 10ଟି ରସରେ ବର୍ଣ୍ଣନା କରାଯାଇଛି। ଆଚାର୍ଯ୍ୟମାନେ କହନ୍ତି ଏଇ 2ଟି ରସ ସେଇ 10ଟି ରସରେ ମିଶିକି ସମୁଦାୟ 12ଟି ରସ ଭଗବାନ ପାଖରେ ରହିଛି। ଭୌତିକ ଜଗତରେ ସମସ୍ତେ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ଏଇ ରସ ରସ କେମିତି ପ୍ରାପ୍ତ ହେବେ ସେଇଟା ଚିନ୍ତା କରୁଛନ୍ତି। କିନ୍ତୁ ଏହି ରସର ମୂଳ ଭଗବାନ ହେଉଛନ୍ତି, ସବୁ ରସ ବିଷ ସବୁ ରସ ତାଙ୍କଠାରୁ ଆସୁଛି। ତେଣୁ ଏ ଯେଉଁ ହାସ୍ୟରସ ହସ୍ତଗ୍ରହାଦି ବି ହସ୍ତଗ୍ରହଣ କରିବା, ଏ ସଖ୍ୟ ରସ ଭଗବାନ ବ୍ରହ୍ମା ଭଗବାନଙ୍କ ସହିତ ସଖ୍ୟ ରସରେ ସମ୍ବନ୍ଧିତ। ଆମର ଯେଉଁ ରହିଛି ପାଞ୍ଚ ପ୍ରକାର ରସ ରହିଛି ନା, ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ବ୍ରହ୍ମା ସଖ୍ୟ ରସରେ ଭଗବାନ ସମ୍ବନ୍ଧିତ। କାରଣ ଦ୍ୱିତୀୟ ସ୍କନ୍ଧ 9 ମଧ୍ୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ଉପସ୍ଥିତ ହେଲେ ଅର୍ଜୁନ ବ୍ରହ୍ମାଙ୍କର ହ୍ୟାଣ୍ଡସେକ୍ କଲେ, ହସ୍ତମର୍ଦ୍ଦନ କଲେ, ହ୍ୟାଣ୍ଡସେକ୍ କଲେ, ଇଏ ହେଉଛି ସଖ୍ୟ ରସ। ଆମର ସମସ୍ତଙ୍କ ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ରସ ରହି ସମ୍ବନ୍ଧ ରହିଛି। ତେଣୁ ଯେଉଁମାନେ ବଳରାମଙ୍କ ସହିତ ସଖ୍ୟ ରସରେ ସମ୍ବନ୍ଧିତ, ସେମାନେ ଭଗବାନଙ୍କ ସହିତ ହସ୍ତମିଳନ କରିବେ, ହସ୍ତ ଏଇଠି କହିବେ ନା ହସ୍ତଗ୍ରହାଦି ବି ହସ୍ତଗ୍ରହଣ କଲେ ତାଙ୍କର ସଖ୍ୟରାସ ସଖ୍ୟରସରେ ଏଇଭଳି ଭାବରେ ହସ ଖୁସି ଚାଲିଛି। ହାସ୍ୟରସ ହାସ୍ୟ ହସ ହାସ୍ୟ ହସ୍ତଗ୍ରହାଦି ବି ଆଦି ବି ଏଇଭଳି ଭାବରେ ସବୁ ମିଳନ ଚାଲିଛି। ସବୁ ଜିନିଷ ବର୍ଣ୍ଣନା କରିହେବ ନାହିଁ, ସବୁ ଜିନିଷ ବର୍ଣ୍ଣନା କଲେ ବହୁତ ସମୟ ଲାଗିଯିବ, କିନ୍ତୁ ସଂକ୍ଷେପରେ କହିବାକୁ ପଡ଼ିବ। ତେଣୁ ଆଦି ଶବ୍ଦ ରହିଛି, ଚ ଶବ୍ଦ ରହିଛି, ଏ ଶବ୍ଦରେ ବହୁତ ଅର୍ଥ ଆସିବ। ଆଦି ଭି କହିଲେ ବହୁତ ଶବ୍ଦ ରହିଛି, କ'ଣ ଆଚାର୍ଯ୍ୟମାନେ ମଧ୍ୟ ସେଇଟା ଟିକାରେ କହିଛନ୍ତି। ତେଣୁ ବିଶ୍ରାନ୍ତମ ସୁଖମା ଆସିନମ, ଭଗବାନ ବିଶ୍ରାମ ନେଲେ, ସୁଖମା ଆସିନମ ବହୁତ ସୁଖରେ ଆସିନ କରି ବସିଲେ, ଭଗବାନ ବିଶ୍ରାମ ନେଲେ। ଏ ବିଶ୍ରାମ ନେଲା ପରେ ଏମାନେ ଚାରିପଟେ ରହିକରି ତାଙ୍କର ଭାବର ଆଦାନ ପ୍ରଦାନ ହେଉଛନ୍ତି, ସମୁପେତ ଚାରିପଟେ ସମ୍ୟକ ଉପସ୍ଥିତ ହୋଇଛନ୍ତି। ଚାରିପଟେ ରହିକରି ପ୍ରପ୍ରଛୁ ପର୍ଯ୍ୟୁପାଗତ ପ୍ରପଚ୍ଛୁ ପ୍ରଶ୍ନ ପଚାରିଲେ, ସବୁ ବିଭିନ୍ନ ପ୍ରଶ୍ନ ଅନେକ ପ୍ରଶ୍ନ ରହିଛି, କେମିତି ଏତେ ଦିନ ପହରେ ଦେଖାଯାଉଛି କୃଷ୍ଣ ବଳରାମ ଦେଖାହେଲେ କିଭଳି ଭାବ ତାଙ୍କର ଭାବ ହେଉଥିବ। ତେଣୁ ପ୍ରପ୍ରଛୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି, ପର୍ଯ୍ୟୁପାଗତ କହିଲେ ସମସ୍ତ ଦିଗରେ ସମବେତ ହୋଇକରି ଚାରିପଟେ ବସି ଯାଇଛନ୍ତି କୃଷ୍ଣଙ୍କର, ଏ ଯେଉଁ ବଳରାମଙ୍କର ଚାରିପଟେ ବସି ଯାଇଛନ୍ତି। ଭଗବାନଙ୍କ ଲୀଳା ଯେତେବେଳେ ଆମେ ବର୍ଣ୍ଣନା କରୁଥିଲେ, ଆସ୍ୱାଦନ କରୁଥିଲେ, ସେଥିରେ ବର୍ଣ୍ଣନା କରେ ଯେତେବେଳେ ଭଗବାନ ବଣଭୋଜି କରୁଥିଲେ, ଦଶମ ସ୍କନ୍ଧ 12-13 ଏଇ 2ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ବଣଭୋଜି ଯେତେବେଳେ କରୁଥିଲେ ସେହି ସମୟରେ ଇଏ ତ ଆସିଗଲା, ଯେଉଁ ରହିଛି କ'ଣ ଯେଉଁ ଅଜଗର ଆସିଗଲା, ସେଇ କ'ଣ ତା ନା ଅଘାସୁର, ଅଘାସୁର ବଧ କରିବା ପାଇଁ ବହୁତ ସମୟ ହୋଇଗଲା। ତେଣୁ ଅଘାସୁର ବଧ କରିକିରି ଭଗବାନ ସେସବୁ ଖାଦ୍ୟ ପଦାର୍ଥ ଧରିକିରି ଯମୁନା ନଦୀ କୂଳରେ ବସିଛନ୍ତି, ବହୁତ ସୁନ୍ଦର ସ୍ଥାନ ସବୁ ରହିଛି। ଆମେ ସବୁ ବର୍ଣ୍ଣନା କରୁଥିଲେ କିଭଳି ଭାବରେ ସବୁ ବୃକ୍ଷ ସବୁ ରହିଛନ୍ତି, ତାଙ୍କର ଛାଇ ପଡ଼ୁଛି ସେଇଠି, ଏବଂ ସେଠି ଯେଉଁ ରହିଛି ନଦୀରେ ଯମୁନା ନଦୀରେ ବିଭିନ୍ନ ପ୍ରକାର ଯମୁନା ନଦୀ ଏବଂ ବିଭିନ୍ନ ପ୍ରକାର ସବୁ ବନ ସବୁ ରହିଛି, ଫୁଲର ସୁଗନ୍ଧି ଆସୁଛି, ଆଉ ଅଗରବତୀ ଲଗାଇବା ଦରକାର ପଡ଼ିଲାନି, ଏତେ ସୁଗନ୍ଧି ରହିଛି। ଏଇଭଳି ଭାବରେ ସୁନ୍ଦର ସ୍ଥାନରେ ଭଗବାନ ବସି ଖାଦ୍ୟ ଗ୍ରହଣ କରୁଛନ୍ତି। ଆମର କହିବାର ଉଦ୍ଦେଶ୍ୟ ଥିଲା ଭଗବାନ ମଝିରେ ବସିଛନ୍ତି, ତାଙ୍କ ଚାରିପଟେ ସବୁ ବସିଛନ୍ତି, ତାଙ୍କର ପ୍ରଥମ ଲାଇନ୍ରେ ଯେଉଁମାନେ ଅଛନ୍ତି ସେମାନେ 8 ଜଣ, ତାଙ୍କର ମୁଖ୍ୟ ସଖା 8 ଜଣ, କ'ଣ ସିଦ୍ଧାମ ଇତ୍ୟାଦି ତାଙ୍କର 8 ଜଣ ମୁଖ୍ୟ ସଖା, ତାପରେ ସେକେଣ୍ଡ ଲାଇନ୍ରେ 16 ଜଣ, ତାପରେ ଥାର୍ଡ଼ ଲାଇନ୍ରେ 32 ଜଣ, ଏଇଭଳି ଭାବରେ ବଢ଼ି ବଢ଼ିକା ଯାଉଛି। କିନ୍ତୁ ସମସ୍ତେ ଭଗବାନଙ୍କର ମୁଖ ଦେଖୁଛନ୍ତି, ସମସ୍ତେ ଭଗବାନ ମୁଖ ଦେଖୁଛନ୍ତି, ବ୍ରହ୍ମା ଦେଖୁଛନ୍ତି, ଏଇଟା ବ୍ରହ୍ମା ଦେଖି ମୋହିତ ହୋଇଗଲେ। ତେଣୁ ଭଗବାନଙ୍କ ଏଇଭଳି ଭାବ ରହିଛି, ଭଗବାନ ସର୍ବତ୍ର ପାଣିପାଦ ତତ୍ ସର୍ବତ୍ର କିଶ୍ର ମୁଖମ, ଭଗବାନଙ୍କର ହସ୍ତ ଏବଂ ପାଦ ସବୁଠାରୁ ରହିଛି, ତାଙ୍କର ସେହିଭଳି ଭାବରେ ତାଙ୍କ ମୁଖ, ତାଙ୍କ ସର୍ବତ୍ର ଆଖି, ତାଙ୍କ ଚକ୍ଷୁ, ମୁଖ ଇତ୍ୟାଦି ସବୁ ସବୁଠାରୁ ରହିଛି ଭଗବାନ, ସେ ସର୍ବତ୍ର ବିଦ୍ୟମାନ ପରମାତ୍ମା ରୂପରେ। ତେଣୁ ଭଗବାନ ଏଇଭଳି ଭାବରେ ତାଙ୍କର ଐଶ୍ୱର୍ଯ୍ୟକୁ ପ୍ରକାଶ କରିଥିଲେ। ଯେଉଁମାନେ ରହିଛନ୍ତି ସେମାନେ ଭାବୁଛନ୍ତି ଆମେ ସାମ୍ନାରେ ରହିଛୁ, ଅନ୍ୟମାନେ ସବୁ ପଛରେ ରହିଛନ୍ତି, ଭଗବାନ ମୁଖ ଦେଖିପାରୁନାହାନ୍ତି। ଏଇଭଳି ଭଗବାନଙ୍କ ଲୀଳା ରହିଛି, ଦିବ୍ୟ ଜନ୍ମକର୍ମ ତମେ ଦିବ୍ୟମ। ତେଣୁ ଏଠି କୁହାଯାଉଛି ଚାରିପଟେ ବସିକରି ଆଲୋଚନା କରୁଛନ୍ତି, ପୃଷ୍ଠାଚ ଅନାମୟମ, ତାଙ୍କର ନିରୋଗତା ପ୍ରାର୍ଥନା କରୁଛନ୍ତି। ଅନାମୟମ, ଆମୟ ଏବଂ ଅନାମୟ ଦୁଇଟି ଶବ୍ଦ ରହିଛି। ଆମୟ କହିଲେ ରୋଗ, ଭଗବାନ କେମିତି ଆମେ ନିରୋଗରେ ରହିବା ସବୁ ବ୍ୟବସ୍ଥା କରିଛନ୍ତି, ସେଇଥିପାଇଁ ଏଇଟା ରହିଛି ଶାସ୍ତ୍ରରେ ରହିଛି, ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ହୁଏ। ଖାଲି ଏଇଟା କଥାରେ କୁହାଯାଏ ନାହିଁ, କେମିତି ଆମେ ଏଇଟା ରହିପାରିବା ତାର ମଧ୍ୟ ବ୍ୟବସ୍ଥା କରାଯାଇଛି, ସମସ୍ତେ ସୁଖରେ ରହିପାରିବେ, ସମସ୍ତେ ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସମସ୍ତେ ରୋଗଶୂନ୍ୟ ହୋଇପାରିବେ, ରୋଗଶୂନ୍ୟ ହୋଇପାରିବେ। ଭଗବତ ଗୀତା 17 ଅଧ୍ୟାୟରେ ଭଗବାନ କହୁଛନ୍ତି ଏ ଯେଉଁ ଖାଦ୍ୟ ରହିଛି, ଏ ଖାଦ୍ୟ ମଧ୍ୟ ଆମକୁ ନିରୋଗ କରିଦେବ। ଯେଉଁ ସତ୍ୱଗୁଣର ଖାଦ୍ୟରେ ବର୍ଣ୍ଣନା କରାଯାଏ, ଆୟୁ ସତ୍ୱ ବଳା ରୋଗ୍ୟ ସୁଖ ପ୍ରୀତି ବିବର୍ଦ୍ଧନା, ଇଏ ଆୟୁଷ ବଢ଼େଇଦେବ, ଖାଲି ନିରୋଗ ରଖିବନି ଆୟୁଷ ମଧ୍ୟ ବଢ଼େଇଦେବ। କିନ୍ତୁ ଯେଉଁମାନେ ଏଇସବୁ କଟୁ ଅମ୍ଳ ଲବଣ ଅତି ଉଷ୍ଣ ତୀକ୍ଷ୍ମ ରୁକ୍ମ ଏଇନା ଆହାର ରାଜସ ସୁଖ ଦୁଃଖ ଆମୟ ପଦା, ଏଇସବୁ ରୋଗ ପ୍ରଦାନ କରିବ, ରାଜସିକ ଖାଦ୍ୟ ତାମସିକ ଖାଦ୍ୟ ଯେଉଁ ଗ୍ରହଣ କରୁଛନ୍ତି ଏସବୁ ରୋଗ ପ୍ରଦାନ କରିବ। କେମିତି ଆମେ ନିରୋଗ ରହିବା, ଭଗବାନ ମଧ୍ୟ ତା'ର ବ୍ୟବସ୍ଥା କରିଛନ୍ତି, କିନ୍ତୁ ଆମେ ସେଇଟା ଗ୍ରହଣ କରୁନାହିଁ, କେମିତି ଶାନ୍ତି ସୁଖରେ ରହିବା। ତେଣୁ ଏମାନେ ସବୁ ଭଗବାନ ନିଜ ଜନ, ତାଙ୍କ କଥା ଆଉ କ'ଣ କହିବା, ଏମାନଙ୍କ ଶରୀର ଆମେ ଭୌତିକ ଶରୀର ନୁହଁ, ତାଙ୍କ ଶରୀର ହେଉଛି ସଚ୍ଚିଦାନନ୍ଦ ଶରୀର, ସଚ୍ଚିଦ ଏବଂ ଆନନ୍ଦମୟ, ସବୁବେଳ ପାଇଁ ତାଙ୍କ ଶରୀର ରହିଛି ପୂର୍ଣ୍ଣ ଜ୍ଞାନମୟ ଏବଂ ପୂର୍ଣ୍ଣ ଆନନ୍ଦମୟ, ସଚ୍ଚିଦାନନ୍ଦ ଘନ ଶରୀର ଭଗବାନଙ୍କର ଏବଂ ଭକ୍ତମାନଙ୍କର, ତାଙ୍କର ସବୁ ନିଜଜନ ସେମାନେ ଭଗବାନଙ୍କ ନିଜଜନ। ତେଣୁ ତାଙ୍କର ନିରୋଗତାକୁ କ'ଣ ଜିଜ୍ଞାସା କରୁଛନ୍ତି, ଏବଂ ସ୍ୱେଷୁ ପ୍ରେମ ଗଦଗଦେହା ଗିରା, ଯେଉଁ କଥା କହିପାରିବେ ସେମାନେ, ଏତେ ଦିନ ପରେ ତାଙ୍କ ପ୍ରିୟ ବ୍ୟକ୍ତି ଆସିଛନ୍ତି, ତାଙ୍କର ଅତ୍ୟନ୍ତ ପ୍ରିୟ, ଏହି ପ୍ରଶ୍ନଟି ପଚାରିଥିଲେ ପରୀକ୍ଷିତ ମହାରାଜ। ଭଗବାନଙ୍କ ଲୀଳା ଯେତେବେଳେ ଚାଲିଥିଲା ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବୃନ୍ଦାବନବାସୀମାନେ କୃଷ୍ଣ ବଳରାମଙ୍କୁ ତାଙ୍କ ଯେତେ ଭଲ ପାଆନ୍ତି, ତାଙ୍କ ନିଜ ପୁତ୍ରମାନଙ୍କୁ ସେତିକି ଭଲ ପାଆନ୍ତି ନାହିଁ, ଏହି ପ୍ରଶ୍ନଟି ପଚାରିଥିଲେ ପରୀକ୍ଷିତ ମହାରାଜ। କେମିତି ସମସ୍ତେ ତ ନିଜ ପୁତ୍ରମାନଙ୍କୁ ଭଲ ପାଆନ୍ତି, ଅନ୍ୟ ପୁତ୍ର ଯେତେ ଗୁଣ ଥିଲେ ମଧ୍ୟ, ଯେତେ ଯାହା ଥିଲେ ମଧ୍ୟ, ତାକୁ ଏତେ ଭଲ ପାଇବେନି ନିଜ ପୁତ୍ର ଭଳି। କିନ୍ତୁ ବୃନ୍ଦାବନରେ କୃଷ୍ଣ ବଳରାମଙ୍କୁ ଯେଉଁମାନେ ବୃନ୍ଦାବନବାସୀମାନେ ଭଲ ପାଉଥିଲେ, ତାଙ୍କ ନିଜ ପୁତ୍ରକୁ ମଧ୍ୟ ସେତିକି ଭଲ ପାଉନଥିଲେ। କିନ୍ତୁ ଏଇଟା ବିପରୀତ ହୋଇଯାଇଥିଲା, ଓଲଟି ହୋଇଯାଇଥିଲା, କେତେବେଳେ ନା ଯେତେବେଳେ ଭଗବାନ ନିଜକୁ ବିସ୍ତାର କରିଥିଲେ, ବ୍ରଜବାସୀମାନେ ଚିନ୍ତା କରୁଛନ୍ତି ଏମାନେ ମୋର ପୁତ୍ର, ବା ଏମିତିକି ଗାଭୀମାନେ ଚିନ୍ତା କରୁଛନ୍ତି ଏ ମୋର ମୋ ବତ୍ସା, କିନ୍ତୁ ପ୍ରକୃତିରେ ସେ କୃଷ୍ଣ, ଗୋଟିଏ ବର୍ଷ କାଳ ଭଗବାନ ଲୀଳା କରିଥିଲେ, ଏଇଟାକୁ ଏମିତିକି ବଳରାମ ମଧ୍ୟ ଜାଣିପାରିନଥିଲେ, ଆମେ ସେଇଟା ବର୍ଣ୍ଣନା କରିଥିଲେ, ଏଭଳି ଭାବରେ ଭଗବାନ ନିଜକୁ ବିସ୍ତାର କରିଥିଲେ। ତେଣୁ ସେମାନେ ସେହିଭଳି ଭାବରେ ନିଜ ପୁତ୍ରକୁ ଯେତିକି ଭଲ ପାଉଥିଲେ, ଆଜି ସମାନ ହୋଇଗଲା, କୃଷ୍ଣଙ୍କୁ ଯେଉଁଭଳି ଭାବରେ ଭଲ ପାଉଥିଲେ ନିଜ ପୁତ୍ରକୁ ମଧ୍ୟ ସେହିଭଳି ଭାବରେ ଭଲ ପାଇଲେ, କିନ୍ତୁ ଏହାର କାରଣ ସେମାନେ ଜାଣିପାରିଲେ ନାହିଁ, ମୋହିତ ହୋଇକରି ଭଗବାନଙ୍କର ମାୟାରେ ମୋହିତ ହୋଇକରି, ଅନ୍ତରଙ୍ଗା ମାୟା ସେମାନେ, ଏମାନେ ସବୁ ଏହିଭଳି ଭାବରେ ଦିବ୍ୟ ସ୍ତରରେ ଅଛନ୍ତି, ସବୁ ଭଗବାନଙ୍କ ଲୀଳା ସବୁ ଦିବ୍ୟ ଲୀଳା। ତେଣୁ ଏମାନେ ପ୍ରେମ ଗଦଗଦେହା ଘିରା, କଥା କହିପାରୁନାହାନ୍ତି, ଗଦଗଦ ହେଇ କଥା କହୁଛନ୍ତି, ବହୁତ ଆନନ୍ଦରେ ଯଦି ଜଣେ ହେଇଯିବ ସେ ଏହିଭଳି ଭାବରେ ଆନନ୍ଦିତ ହେବ, କଥା କହିପାରିବ ନାହିଁ। ଏବଂ କୁହାଯାଏ ଯେଉଁ ଭଗବାନ କଥା ଯେଉଁ କୁହାଯାଉଛି, ସେମାନେ ମଧ୍ୟ ସେହିଭଳି ଭାବରେ ଏଇଟାକୁ କହୁଛନ୍ତି, ଗଜରାଜ କହୁଛନ୍ତି ତାଙ୍କ ସ୍ତୁତିରେ ଅଷ୍ଟମ ସ୍କନ୍ଧରେ ଏ ସ୍ତୁତିଟି ରହିଛି, ସେ କହୁଛନ୍ତି ଭଗବାନ ଗାୟନ୍ତି ଆନନ୍ଦ ସମୁଦ୍ର ମଗ୍ନା, ଆନନ୍ଦ ରୂପକ ସମୁଦ୍ରରେ ମଗ୍ନ ହୋଇକରି ସେମାନେ ଭଗବାନଙ୍କ ଗୁଣଗାନ କରନ୍ତି, ଏଭଳି ଭାବରେ ଗଦଗଦ ହୋଇଯାଆନ୍ତି, କଥା କହିପାରନ୍ତି ନାହିଁ। ସେହିଭଳି ଭାବରେ ଦୁଃଖରେ ମଧ୍ୟ ଠିକ୍ ଭାବରେ କଥା କହିପାରିବେ ନାହିଁ, ଅର୍ଜୁନଙ୍କ କଥା କୁହାଯାଇଛି, ଭଗବାନ ଯେତେବେଳେ ଚାଲିଯାଇଥିଲେ ପ୍ରଥମ ସ୍କନ୍ଧ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ଚାଲି ଯାଇଛନ୍ତି, ଅର୍ଜୁନ ଯାଇଥିଲେ ବୁଝିବା ପାଇଁ, ଅର୍ଜୁନ ଭଗବାନ ପଠାଇଥିଲେ କାହାକୁ, ଯେଉଁ ରହିଛନ୍ତି ସାତ୍ୱିକୀ ମାଧ୍ୟମରେ କାହା ମଧ୍ୟ ପଠାଇଥିଲେ, ଖବର ପଠାଇଥିଲେ ଅର୍ଜୁନକୁ, ଅର୍ଜୁନ ଯାଇଥିଲେ, ବହୁତ ସମୟ ରହିଗଲେ, 14 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯୁଧିଷ୍ଠିର ମହାରାଜ ଚିନ୍ତା କରୁଛନ୍ତି କାହିଁକି ଏପର୍ଯ୍ୟନ୍ତ ଫେରିଲେ ନାହିଁ ଅର୍ଜୁନ, ବିଭିନ୍ନ ପ୍ରକାର ଅପଶକୁନ ଦେଖୁଛନ୍ତି। ଏସବୁ କଥା ଆଲୋଚନା ଚାଲିଛି ପ୍ରଥମ ସମୟ 14 ଅଧ୍ୟାୟରେ। ଏଇଭଳି ଭାବରେ ଯେତେବେଳେ ଆଲୋଚନା କରୁଛନ୍ତି, ସେହି ସମୟରେ ଭଗବାନ ଅର୍ଜୁନ ଆସି ପହଞ୍ଚିଗଲେ। ପ୍ରଥମ ସ୍କନ୍ଦ 15 ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯାଇଛି। ଅର୍ଜୁନକୁ ଦେଖିକରି ଯୁଧିଷ୍ଠିର ମହାରାଜ ଚିହ୍ନିପାରୁନାହାନ୍ତି, ତାଙ୍କ ଭାଇ ବୋଲି ଚିହ୍ନିପାରୁନାହାନ୍ତି। ଏଭଳି ଭାବରେ ତାଙ୍କର ଅବସ୍ଥା ହୋଇଯାଇଛି, ଶୋକ ଅଭିଭୂତ ହୋଇଯାଇଛନ୍ତି ସିଏ। ତେଣୁ ଯୁଧିଷ୍ଠିର ମହାରାଜ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି, ଅର୍ଜୁନ କ'ଣ ତୁମର ହେଲା, ଏଭଳି କାହିଁକି ତୁମର ଅବସ୍ଥା ହେଲା, କ'ଣ କିଛି ଅଧର୍ମ କାର୍ଯ୍ୟ କଲ କି, ଏଇଭଳି ବିଭିନ୍ନ ପ୍ରକାର ସବୁ ସନ୍ଧାନ କରୁଛନ୍ତି। ତେଣୁ ଅର୍ଜୁନ କଥା କହିପାରୁନାହାନ୍ତି, ବହୁତ ଦୁଃଖରେ, ବହୁତ ଦୁଃଖରେ କଥା କହିପାରୁନାହାନ୍ତି। ସେଇ ଶ୍ଳୋକଟି ରହିଛି, ସଖ୍ୟଂ ମୈତ୍ରୀଂ ସହୃଦଂ ଚ ସାରଥ୍ୟାଦିଷୁ ସଂସ୍ମରନ୍ ନୃପମ ଅଗ୍ରଜମ ଇତ୍ୟାହ ବାଷ୍ପ ଗଦଗଦେହା ଗିରା। ସିଏ ମଧ୍ୟ ଗଦଗଦ ହେଇକି କଥାକୁ କହିପାରୁନାହାନ୍ତି, କଥା କହିପାରୁନାହାନ୍ତି, ଏଭଳି ଭାବରେ ଦୁଃଖରେ ଏଇଟା କହୁଛନ୍ତି। ସଖ୍ୟ ଭଗବାନ କେମିତି ଭଗବାନ ସହିତ ତାଙ୍କର ସଖ୍ୟ ଭାବ ଥିଲା, ଆଜି ବଳରାମଙ୍କ ସହିତ ମାନେ ସଖ ଭାବରେ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ସେଇଠି ରହିଛନ୍ତି। ସଖ୍ୟ ମୈତ୍ରୀ ସହୃଦ, ଏ ତିନୋଟି ଶବ୍ଦ ଯଦିଓ ଏକାଭଳି ଲାଗୁଛି, କିନ୍ତୁ ତା ଭିତରେ ତଫାତ୍ ରହିଛି, କିଏ ସଖା କିଏ ମିତ୍ର କିଏ ସୁହୃଦ, ଆର ଅର୍ଥ ହେଉଛି ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ସଖ୍ୟ କହିଲେ କ'ଣ ନା, ଏଇଟା ହେଉଛି ସଖ୍ୟ ଶବ୍ଦର ଅର୍ଥ ହେଉଛି ପ୍ରେମଣା ପରସ୍ପର ହିତୈଷିତ୍ୱ ସଖ୍ୟ, ପ୍ରେମରେ ପରସ୍ପର ହିତ କାମନା କରିବେ, କେମିତି ତାର ହିତ ହେବ, ଇଏ ହେଉଛି ସଖ୍ୟ, ଇଏ ହେଉଛି ସଖା, ସଖାର ପ୍ରକୃତ ଅର୍ଥ ହେଉଛି ଏଇଟା, ତାର କେମିତି ହିତ ହେବ ଚିନ୍ତା କରିବେ, ସିଏ ତାଙ୍କର କେମିତି ହିତ ହେବ, ଭଗବାନ ମଧ୍ୟ ସେଇଭଳି ଆମର କେମିତି ହିତ ହେବ ସବୁ ଚେଷ୍ଟା କରୁଛନ୍ତି, ଚିନ୍ତା କରୁଛନ୍ତି, ଖାଲି ଚିନ୍ତା କରୁନାହାନ୍ତି, ସବୁ ବ୍ୟବସ୍ଥା କରିଛନ୍ତି, କିନ୍ତୁ ଆମେ ସେଇଟା ଗ୍ରହଣ କରୁନାହେଁ, ସେଇଟା ଆମର ଦୋଷ। ଏ ପରସ୍ପର ହିତେଇସି, ଏଇଟା ପ୍ରେମରେ ପରସ୍ପର ହିତ କାମନା କରିବା, ଏଇଟା ସଖ୍ୟ। ମୈତ୍ରୀ କ'ଣ, ଦାସ୍ୟ ମିଶ୍ର ସଖ୍ୟ, ଦାସ୍ୟ ଭାବ, ଦାସ୍ୟ ଭାବରେ ସମ୍ବନ୍ଧିତ ରହିକିରି ଏ ସଖ୍ୟ, ଦାସ୍ୟ ମିଶ୍ର ସଖ୍ୟ ହେଉଛି ମୈତ୍ରୀ, ତଫାତ୍ ହେଉଛି ଏଇଟା। ସେଇଭଳି ଭାବରେ ସହୃଦ ଶବ୍ଦର ଅର୍ଥ ହେଉଛି ନା ବାତ୍ସଲ୍ୟ ମିଶ୍ର ସଖ୍ୟ, ବାତ୍ସଲ୍ୟ ଭାବରେ ମଧ୍ୟ ଯେଉଁମାନେ ସମ୍ବନ୍ଧିତ, ବାତ୍ସଲ୍ୟ ରସରେ ମଧ୍ୟ ସବୁ ରହିଛି, ଶାନ୍ତ ରହିଛି, ଦାସ୍ୟ ରହିଛି, ସଖ୍ୟ ରହିଛି, ବାତ୍ସଲ୍ୟ ରହିଛି, ଏବଂ ଯେଉଁ ସବୁଠାରୁ ଉଚ୍ଚ ରସ ହେଉଛି, ଇଏ ହେଉଛି ଶୃଙ୍ଗାର ରସ, ଶାନ୍ତ ଦାସ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ମାଧୁର୍ଯ୍ୟ ରସରେ ମଧ୍ୟ ଏଇ ଚାରୋଟି ଯାକ ରସ ମିଶିକିରି ଅଛି। ତେଣୁ ଆର ଉଦାହରଣ ଦିଆଯାଏ, ଯେଉଁଭଳି ଭାବରେ ଏ ଭୂତ ପ୍ରକୃତି ରହିଛି, ଭୂତ ପ୍ରକୃତି ସୂକ୍ଷ୍ମ ତତ୍ତ୍ୱ ସବୁ ରହିଛି, ଏସବୁ ସୂକ୍ଷ୍ମ ତତ୍ତ୍ୱରେ ସବୁଠାରୁ ସୂକ୍ଷ୍ମ ତତ୍ତ୍ୱ ହେଉଛି ଆକାଶ, ଆକାଶରେ ଆକାଶକୁ ଆମେ ଚକ୍ଷୁରେ ଦେଖିପାରିବା ନାହିଁ ବା ସ୍ପର୍ଶ କରିପାରିବା ନାହିଁ, ଆକାଶକୁ ଜାଣିବା ପାଇଁ ହେଲେ ଆକାଶକୁ ଜାଣିବା ଶବ୍ଦ ମାଧ୍ୟମରେ, ଶବ୍ଦ କିଏ, ଏ ଶବ୍ଦ ଏଠି ଶବ୍ଦ ହେଉଛି ମାନେ ଏଠି ଆକାଶ ତତ୍ତ୍ୱ ରହିଛି, ବହୁତ ସୂକ୍ଷ୍ମ ତତ୍ତ୍ୱ, ଆକାଶ କହିଲେ ଶୂନ୍ୟ ନୁହଁ, ଏ ଗୋଟେ ଏଲିମେଣ୍ଟ, ଏଇଟାକୁ ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି, ଟ୍ରାନ୍ସଲେସନ୍ କରିଛନ୍ତି ଇଥର, ଇଥର ଗୋଟେ ବହୁତ ଏଲିମେଣ୍ଟ, ସୂକ୍ଷ୍ମ ଏଲିମେଣ୍ଟ ଇଥର, ତୁମର ରହିଛି ଇଞ୍ଜିନିୟରିଂରେ ଇଥର ରହିଛି, ଏଇଟା ହେଉଛି ଆକାଶ, ଇଥର ହେଉଛି ଆକାଶ, ଯଥା ସୂକ୍ଷ୍ମା ଯଥା ସୌକ୍ଷ୍ମ୍ୟା ଗତଂ ସୌକ୍ଷ୍ମ୍ୟାତ୍, ଯଥା ଇଏ ଏଭଳି ସୂକ୍ଷ୍ମ ରହିଛି, ଯଥା ସର୍ବଗତଂ ସୌକ୍ଷ୍ମ୍ୟାତ୍ ଆକାଶଙ୍କ ନୋପଲିପ୍ୟତେ, ସବୁଠାରେ ଆକାଶ ରହିଛି କିନ୍ତୁ ଏତେ ସୂକ୍ଷ୍ମ ରହିଛି ସେ କେଉଁଠାରେ ମିଶୁନାହିଁ। ସେହିଭଳି ଭାବରେ ଆମର ଆତ୍ମାକୁ ଆକାଶ ସହିତ ତୁଳନା କରାଯାଏ, ତଥା ସର୍ବତ୍ର ଅବସ୍ଥିତ ଦେହେ ତଥା ଆତ୍ମା ନ ଲିପ୍ୟତେ, ଆତ୍ମା ଗୋଟିଏ ସ୍ଥାନ ରହିଲେ ମଧ୍ୟ ତାହାର ପ୍ରଭାବ ଚାରିଆଡ଼େ ମୁଖ ମସ୍ତକଠାରୁ ପାଦ ଆପାଦ ମସ୍ତକ ତାହାର ରହିଛି, ତାର ପ୍ରଭାବ ରହିଛି, ପାଦରେ ଟିକିଏ କଣ୍ଟା ପଡ଼ିଗଲେ ବା ଟିକିଏ କଷ୍ଟ ହେଲେ ଆମେ ଜାଣିପାରୁଛେ ମସ୍ତକ, ସେଇଭଳି ଭାବରେ ଯାହାର ବିରାଟ ଶରୀର ରହିଛି ମଧ୍ୟ ଆତ୍ମାର ସେଇଭଳି ଭାବରେ ରହିଛି, ଆତ୍ମା ସବୁଠାରେ ବିଦ୍ୟମାନ ମାନେ ତାହାର ପ୍ରଭାବ ରହିଛି। ସେଇଭଳି ଭାବରେ ଆକାଶ ସବୁଠାରୁ ସୂକ୍ଷ୍ମ ତତ୍ତ୍ୱ, ସେଠି ରହିଛି ଶବ୍ଦ ରହିଛି, ସେହିଭଳି ଭାବରେ ଆକାଶରୁ ଆଉ ପ୍ରଥମେ ଏହିଭଳି ଭାବରେ ସୃଷ୍ଟି ହେଉଛି, ଶବ୍ଦରୁ ଆକାଶ ଆସିଛି, ଆକାଶରେ ଯେତେବେଳେ ବିକାର ହେଉଛି ସେତେବେଳେ ହେଉଛି କ'ଣ ନା ବାୟୁ, ବାୟୁ ତତ୍ତ୍ୱରେ ଆକାଶ ରହିଛି ଏବଂ ଶବ୍ଦ ରହିଛି ଏବଂ ସ୍ପର୍ଶ ମଧ୍ୟ ରହିଛି। ବାୟୁ ବାୟୁରେ ସ୍ପର୍ଶ ରହିଛି। ବାୟୁକୁ ଆମେ କେମିତି ଜାଣିବା ନା ସ୍ପର୍ଶ ମାଧ୍ୟମରେ। ଆମର ଏ ଫ୍ୟାନ୍ ଖରାପ ହୋଇଯାଇଛି, ଆମେ ସ୍ପର୍ଶ ଆଉ ପ୍ରାପ୍ତ ହୋଇପାରୁନାହୁଁ ଗରମରେ, ଆମେ ଥଣ୍ଡାରେ ଏଭଳି ଭାବରେ ଗରମରେ ରହୁଛୁ, କିନ୍ତୁ ଆପଣମାନେ ସ୍ପର୍ଶ ପାଉଛନ୍ତି। ଇଏ ବାୟୁ ଏ ପବନ ଏଇଟା ଖରାପ ଅଛି, ଏଇଟା ଖରାପ ଅଛି, ଖରାପ ଅଛି ଏଇଟା। ବାୟୁରେ ସ୍ପର୍ଶ ସ୍ପର୍ଶ ଉପଲବ୍ଧି ଆମେ କରିପାରିବା। ସ୍ପର୍ଶ ତତ୍ତ୍ୱ ରହିଛି ଏଥିରେ। ବାୟୁରେ ଦୁଇଟା ଯାକ ରହିଛି, ଆକାଶ ରହିଛି ଏବଂ ଶବ୍ଦ ମଧ୍ୟ ରହିଛି। ମାନେ ଏଠି ବାୟୁରେ ଶବ୍ଦ ରହିଛି ଏବଂ ସ୍ପର୍ଶ ରହିଛି। ଶବ୍ଦ ସ୍ପର୍ଶ ଦୁଇଟା ଯାକ ରହିଛି ଆକାଶରେ, ଏ ବାୟୁରେ ଶବ୍ଦ ସ୍ପର୍ଶ। ଏବଂ ସିଏ ଯେତେବେଳେ ପୁଣି ତାର ବିକାଶ ହେଉଛି ସେତେବେଳେ କ'ଣ ହେଉଛି ନା ଶବ୍ଦ ସ୍ପର୍ଶ ରୂପ ଆସୁଛି ବା ଅଗ୍ନି ଆସୁଛି। ଶବ୍ଦ ସ୍ପର୍ଶ ରୂପ ଏ ତିନୋଟି ତତ୍ତ୍ୱ ରହିଛି ଅଗ୍ନିରେ। ଆମେ ଅଗ୍ନି ହେଉଛି ଜଳୁଛି ମାନେ ଶବ୍ଦ ଆସୁଛି ନା, ଫଟଫଟ ଫଟଫଟ ଶବ୍ଦ ହେଉଛି, ଏ ଶବ୍ଦ ରହିଛି ଅଗ୍ନିରେ। ଏବଂ ଆମେ ଛୁଇଁଦେଲେ ଜାଣିଦେବୁ ଆମକୁ ଶବ୍ଦ ଏଇଭଳି ଭାବରେ ଏ ଅଗ୍ନିରେ ସ୍ପର୍ଶ ରହିଛି ଏବଂ ରୂପ ତାର ରହିଛି, ଆକାର ରହିଛି। ଆମେ ଯେଉଁ ରୂପ ଦେଖୁଛେ ଏଥିରେ ଆମର ରୂପ ରହିଛି ମାନେ ଏଠି ଅଗ୍ନି ରହିଛି। ଆମେ ଏଇ ପାଞ୍ଚଟି ଧାତୁରେ ବା ପାଞ୍ଚଟି ତତ୍ତ୍ୱରେ ଆମର ଭୌତିକ ଶରୀର ସୃଷ୍ଟି ହେଇଛି। ଏଥିରେ ଭୂମି ଜଳ ଅଗ୍ନି ବାୟୁ ଆକାଶ ଏ ପାଞ୍ଚଟି ତତ୍ତ୍ୱ ରହିଛି। ଏଥିରେ ଆମର ବାହ୍ୟ ଶରୀରଟି ସୃଷ୍ଟି ହେଇଛି, ବାହ୍ୟ ଶରୀର। ଏବଂ ଆହୁରି ସୂକ୍ଷ୍ମ ରହିଛି, ସେଇଟା ମନ ବୁଦ୍ଧି ଏବଂ ଅହଙ୍କାର, ଆହୁରି ସୂକ୍ଷ୍ମ ତତ୍ତ୍ୱ। ତେଣୁ ଏ ଯେଉଁ କୁହାଗଲା ଏଇଭଳି ଭାବରେ ଅଗ୍ନି ପରେ ତାହାର ବିକାର ଲାଭ କରିକି ସେଥିରେ ଆସୁଛି କ'ଣ ନା ଶବ୍ଦ ସ୍ପର୍ଶ ରୂପରସ ଗନ୍ଧ। ଏ ଅଗ୍ନି ପରେ ଜଳ ରସ ଆସୁଛି, ରସ କହିଲେ ଜଳ ଟେଷ୍ଟ ଆସୁଛି, ରସ ହମ ଅପସ କହନ୍ତେ ଇଏ ରସରେ ଜଳରେ ସବୁ ରହିଛି। ଶବ୍ଦ ରହିଛି, ସ୍ପର୍ଶ ରହିଛି, ରୂପ ରହିଛି, ରସ ରହିଛି, ଏଇ ଯେଉଁ ଚାରୋଟି ଜିନିଷ ତତ୍ତ୍ୱ ରହିଛି। ଏବଂ ସିଏ ଯେତେବେଳେ ବିକାର ଲାଭ କରୁଛି ସେଇଟା ଭୂମିରେ ପରିଣତ ହେଉଛି। ଏ ଜଳରୁ ଅଗ୍ନିରୁ ଜଳ ସୃଷ୍ଟି ହେଉଛି, ଜଳରୁ ଭୂମି ସୃଷ୍ଟି ହେଉଛି। ଏଇଭଳି ଭାବରେ ସୃଷ୍ଟି ତତ୍ତ୍ୱ ହେଇଛି, ଭଗବାନ ସୃଷ୍ଟି କରୁଛନ୍ତି ଏଇଭଳି ଭାବରେ। ତେଣୁ ଭୂମିରେ ପାଞ୍ଚଟି ଯାକ ତତ୍ତ୍ୱ ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ। ସେଇଭଳି ଭାବରେ ଯେଉଁ ଭାବ ରହିଛି ଭଗବାନଙ୍କ ସହିତ ଏଇଭଳି ଭାବ, ଶାନ୍ତ ଦାସରେ କେବଳ ଶାନ୍ତର ଭାବ ରହିଛି, ଆଉ କିଛି ଭାବ ନାହିଁ, ସେ ଭାବଟା ଏତେ ଉନ୍ନତ ନୁହଁ। ତାପରେ ଯେତେବେଳେ ଦାସ୍ୟ ସ୍ତରକୁ ଜଣେ ଆସୁଛି ସେତେବେଳେ ଶାନ୍ତ ଏବଂ ଦାସ୍ୟ ମିଶିକି ରହିଛି। ହନୁପତି କ'ଣ କପିପତି ଦାସ୍ୟ ଭଗବାନଙ୍କ ସହିତ ଦାସ୍ୟ ସମ୍ବନ୍ଧରେ ସମ୍ବନ୍ଧିତ। ଏବଂ ତାହାର ଆଉ ଟିକେ ଉନ୍ନତ ସ୍ତର ହେଉଛି ସଖ୍ୟ, ଅର୍ଜୁନ ସଖ୍ୟ ଭାବରେ ସମ୍ବନ୍ଧିତ ରହିଛନ୍ତି। ଏ ସଖ୍ୟ ରସରେ ଶାନ୍ତ ଦାସ୍ୟ ମିଶିକି ରହିଛି। ଏବଂ ସଖ୍ୟ ରସରେ ଆଉ ଟିକେ ଉନ୍ନତ ସ୍ତର ହେଉଛି ବାତ୍ସଲ୍ୟ, ନନ୍ଦ ମହାରାଜ ଇତ୍ୟାଦି। ବାତ୍ସଲ୍ୟ ରସରେ ଶାନ୍ତ ରହିଛି, ଦାସ୍ୟ ରହିଛି, ସଖ୍ୟ ରହିଛି ମଧ୍ୟ, ତିନୋଟି ଯାକ ତତ୍ତ୍ୱ ରହିଛି। ଆର ଉନ୍ନତ ସ୍ତର ହେଉଛି ମାଧୁର୍ଯ୍ୟ, ଗୋପୀମାନେ ଭଗବାନଙ୍କ ସହିତ ମାଧୁର୍ଯ୍ୟ ଭାବରେ ସମ୍ବନ୍ଧିତ ରହିଛନ୍ତି। ତେଣୁ ସେଠି ଚାରୋଟି ଯାକ ତତ୍ତ୍ୱ ମଧ୍ୟ ତା ସହିତ ରହିଛି, ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ, ଏ ଚାରୋଟି ତତ୍ତ୍ୱ ମଧ୍ୟ ରହିଛି। ତେଣୁ ଏଠି ଯେଉଁ କହିଛନ୍ତି ମୈତ୍ରୀ କହିଲେ ଦାସ୍ୟ ମିଶ୍ର ସଖ୍ୟମ ଏବଂ ସହୃଦ କହିଲେ ବାତ୍ସଲ୍ୟ ମିଶ୍ର ସଖ୍ୟ, ଏହିଭଳି ଭାବରେ ସଖ୍ୟ ଭାବ ରହିଛି। କିନ୍ତୁ ତିନିଟି ଯାକର ସଖ୍ୟ ରହିଛି କିନ୍ତୁ ଭାବ ହେଉଛି ଅଲଗା। ତେଣୁ ଏହିଭଳି ଭାବରେ ଭଗବାନ ସହିତ ସମ୍ବନ୍ଧିତ ଥିଲେ, ତେଣୁ ନୃପମ ଅଗ୍ରଜମ ମିଥ୍ୟାହ ଏହିଭଳି ଭାବରେ କହିଲେ, ଅଗ୍ରଜ କହିଲେ ଯୁଧିଷ୍ଠିର ମହାରାଜଙ୍କୁ କହୁଛନ୍ତି, ସୁଖଦେବ ଗୋସ୍ୱାମୀ ଏଇଟାକୁ ସୁତ ଗୋସ୍ୱାମୀ କହୁଛନ୍ତି ନା ନା, ଏଇଟା ନୃପ କହିଲେ ଯୁଧିଷ୍ଠିର ମହାରାଜ, ଯୁଧିଷ୍ଠିର ମହାରାଜଙ୍କୁ କହୁଛନ୍ତି ଅର୍ଜୁନ ଇତ୍ୟାହ କ'ଣ କହୁଛନ୍ତି, ବାଷ୍ପ ଗଦଗଦ ହେଗିରା, କଥା କହିପାରୁନାହାନ୍ତି, ଗଦଗଦ ଭାବରେ କହୁଛନ୍ତି କଥା, ବାଷ୍ପ କଣ୍ଠ ରୁଦ୍ଧ ହେଇଯାଉଛି। ଏହି ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଭଗବାନ ଚୈତନ୍ୟ ମହାପ୍ରଭୁ ରଥଯାତ୍ରାରେ ରଥ ଟାଣୁଥିଲେ, ତାଙ୍କର ଭାବ ହେଉଛି ଏଭଳି ଭାବରେ ସେ କଥା ଜଗନ୍ନାଥ କହିପାରୁନଥିଲେ, ଜୟ ଜଗନ୍ନାଥ କହିପାରୁନଥିଲେ, ଝ ଝ ଗ ଘ ଏମିତି ହେଉଥିଲେ। ଏ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ବାଷ୍ପ ଗଦଗଦା ଗିରା କଥା କହିପାରୁନଥିଲେ। ସେହିଭଳି ଭାବରେ ଅର୍ଜୁନ ମଧ୍ୟ ଏହି ଶ୍ଳୋକଟି କହିଛନ୍ତି, ପ୍ରଥମ ସ୍କନ୍ଦ 15 ଅଧ୍ୟାୟରେ ଏ ପ୍ରସିଦ୍ଧ ଶ୍ଳୋକଟି ରହିଛି। ସେ କହୁଛନ୍ତି କ'ଣ ନା, ବଞ୍ଚିତୋହଂ ମହାରାଜ ହରିଣା ବନ୍ଧୁ ରୂପେଣ ଯେନ ମେ ଅପହୃତ ତେଜ ଦେବ ବିସ୍ମାପନଂ ମହତ୍। ହେ ମହାରାଜ, ମୁଁ ବଞ୍ଚିତ ହୋଇଗଲି, ମୋତେ ଠକିଦେଲେ ନା କିଏ, ନା ବନ୍ଧୁ ରୂପେଣ ହରି, ହରି ମୋତେ ଠକିଦେଲେ, ବନ୍ଧୁ ନା ହରି ରୂପେଣ ହରିଣ କ'ଣ କହିଲେ, ବଞ୍ଚିତୋହଂ ମହାରାଜ ହରିଣା ବନ୍ଧୁ ରୂପେଣ, ହରିଙ୍କ ଦ୍ୱାରା ମୋ ବନ୍ଧୁ ସିଏ ମୋର, ମୋତେ କିନ୍ତୁ ସିଏ ବଞ୍ଚିତ କରିଦେଲେ, ଠକିଦେଲେ ନା କ'ଣ ଠକିଦେଲେ ନା ଜେନମେ ଅପୃତ ତେଜ, ମୋର ଯେଉଁ ତେଜ ଥିଲା, ଯେଉଁ ତେଜ ଦେବ ବିସ୍ମାପନମ୍, ଗାଣ୍ଡିବଧନର ଯେଉଁ ତେଜ ଥିଲା, ଶକ୍ତି ଥିଲା, ଏମିତି ଦେବତାମାନେ ଆଶ୍ରୟ ବିସ୍ମୟ ହୋଇଯାଉଥିଲେ। ଗୋଟେ ଥର ମହାଭାରତରେ ବର୍ଣ୍ଣନା କରାଯାଇଛି, ଭଗବାନ ଶିବଜୀ ଆସିଥିଲେ ପରୀକ୍ଷା କରିବା ପାଇଁ ଅର୍ଜୁନଙ୍କୁ। ଗୋଟେ ବାରାହ ଆସିଲା, ଗୋଟେ ବାରାହକୁ ଅର୍ଜୁନ ସ୍ୱର ମାରିଥିଲେ, ସେ ଯାଇଥିଲେ ଶିକାର କରିବା ପାଇଁ, ଏବଂ ଶିବଜୀ ମଧ୍ୟ ଆସି ପହଞ୍ଚି ଯାଇଛନ୍ତି, ସିଏ ମଧ୍ୟ ସ୍ୱର ମାରିଛନ୍ତି, ତେଣୁ ବାରାହ ମୃତ୍ୟୁବରଣ କଲା। ମୃତ୍ୟୁବରଣ କଲା, ଅର୍ଜୁନ କହିଲେ ତାକୁ ନେବା ପାଇଁ ଆସିଛନ୍ତି, ତା ଶିକାରକୁ ନେବା ପାଇଁ ଆସିଛନ୍ତି। ଶିବଜୀ ଆସି ପହଞ୍ଚିଗଲେ, ଗୋଟେ ଆଦିବାସୀ ରୂପରେ ଆସି ପହଞ୍ଚିଗଲେ, ଆଦିବାସୀ ରୂପରେ ଆସି ପହଞ୍ଚିଗଲେ, ସିଏ କହିଲେ ଇଏ ମୋର ଶିକାର, ଅର୍ଜୁନ କହିଲେ ଇଏ ମୋର ଶିକାର। ଏଇଭଳି ଭାବରେ ତାଙ୍କ ଭିତରେ ଯୁଦ୍ଧ ଚାଲିଲା, ଏଇଭଳି ଭାବରେ ଯୁଦ୍ଧ ଚାଲିଲା। ଶିବଜୀ ଯୁଦ୍ଧ କଲେ ଅର୍ଜୁନଙ୍କ ସହିତ, ଏଭଳି ଭାବରେ ଯୁଦ୍ଧ ହେଲା। ଅର୍ଜୁନଙ୍କର ବିଚକ୍ଷଣ ଶକ୍ତି ଦେଖିକରି ସେ ମୋହିତ ହୋଇଗଲେ, ଖୁସି ହୋଇଗଲେ ତାଙ୍କ ଉପରେ, ତାଙ୍କ ନିଜ ରୂପକୁ ଦେଖାଇଲେ, ତାଙ୍କୁ ଅର୍ଜୁନଙ୍କୁ ଦେଖାଇଲେ, ଏବଂ ଶିବଜୀଙ୍କୁ ସେ ତାଙ୍କ ପ୍ରଣାମ କଲେ, ଏବଂ ଶିବଜୀ ତାଙ୍କୁ ପାଶୁପତ ଅସ୍ତ୍ର ପ୍ରଦାନ କଲେ। ଶିବଜୀଙ୍କର ଏ ପାଶୁପତ ଅସ୍ତ୍ର ବିଖ୍ୟାତ ଅସ୍ତ୍ର, କିନ୍ତୁ ଅର୍ଜୁନଙ୍କ ପାଖରେ ଯଦିଓ ବହୁତ ପ୍ରକାର ଦିବ୍ୟ ଅସ୍ତ୍ର ଥିଲା, ଇନ୍ଦ୍ର ମଧ୍ୟ ତାଙ୍କୁ ଅସ୍ତ୍ର ଦେଇଥିଲେ, ଦିବ୍ୟ ଅସ୍ତ୍ର ସବୁ ପ୍ରାପ୍ତ ହୋଇଥିଲେ, କିନ୍ତୁ ସେ କୁରୁକ୍ଷେତ୍ର ଯୁଦ୍ଧରେ କୌଣସି ଦିବ୍ୟ ଅସ୍ତ୍ର ପ୍ରୟୋଗ କରିନଥିଲେ। ତାଙ୍କ ପାଖରେ ମଧ୍ୟ ଥିଲା ବ୍ରହ୍ମାସ୍ତ୍ର, ସବୁ ଥିଲା, କିନ୍ତୁ ପ୍ରୟୋଗ କରିନଥିଲେ। ସାମାନ୍ୟ ଯେଉଁ ଭୌତିକ ଅସ୍ତ୍ର ସବୁ ରହିଛି, ସେଇ ଅସ୍ତ୍ରରେ ସେ ସବୁ ତାଙ୍କ କାର୍ଯ୍ୟ ହୋଇଗଲା, କାହିଁକି ଅଧିକ ଉନ୍ନତ ଅସ୍ତ୍ର କାହିଁକି ବ୍ୟବହାର କରିବେ। ତେଣୁ ଏଠି ସେ କହୁଛନ୍ତି ମୋର ତେଜ, ଏମିତି ଯେତେବେଳେ ଭଗବାନ କ'ଣ ହେଇଛି ଦ୍ୱାରକା ଲୀଳାରେ, ଏସବୁ ମାୟାମୟ ଲୀଳା, ଏଇଟାକୁ ସମସ୍ତେ ବୁଝିପାରିବେନି। ମହାପ୍ରଭୁ ଏଇଟା କହିଛନ୍ତି ସନାତନ ଗୋସ୍ୱାମୀଙ୍କୁ, ଏଇଟାକୁ ବୁଝିପାରିବା ନାହିଁ। ଭଗବାନ ଯେତେବେଳେ ଚାଲିଗଲେ, କାହିଁକି ଅର୍ଜୁନଙ୍କର ତେଜକୁ ନେଇଗଲେ, ପ୍ରଭୁପାଦ ମହାରାଜ ତାଙ୍କ ଭାଷାରେ କହିଛନ୍ତି ଏ ଯେଉଁ ଅର୍ଜୁନଙ୍କର ଯେତେ ତେଜ ଥିଲା, ଦେବତାମାନେ ବି ବିଷୟ ହୋଇଯାଉଥିଲେ, କିନ୍ତୁ ଅର୍ଜୁନ ଯେତେବେଳେ ଭଗବାନ ଚାଲିଗଲେ, ତାଙ୍କ ପତ୍ନୀମାନଙ୍କୁ ଆଣିକି ଆସୁଥିଲେ, ଭଗବାନ ତାଙ୍କୁ ସନ୍ଦେଶ ଦେଇଥିଲେ, ଅର୍ଜୁନଙ୍କ ହାତ ତାଙ୍କର କ'ଣ ଦୂତ ହାତରେ ଦେଇଥିଲେ ଯେ ଅର୍ଜୁନ ତାଙ୍କ ରାଣୀମାନଙ୍କୁ ନେଇକି ସୁରକ୍ଷା ପ୍ରଦାନ କରିବେ। କିନ୍ତୁ ଅର୍ଜୁନ ଯେତେବେଳେ ଭାଗବତ ପ୍ରଥମ ସ୍କନ୍ଧ ଏଇ 15 ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି, ଯେତେବେଳେ ନେଇକି ଆସୁଥିଲେ, ସାଧାରଣ କେତେଜଣ ଗୋପପାଳକ ଆସିକରି ଅର୍ଜୁନକୁ ପରାସ୍ତ କରିଦେଲେ, ସେଇଥିପାଇଁ ଅର୍ଜୁନ ମନ ଦୁଃଖରେ ଫେରୁଛନ୍ତି, ଏ କଥା କହୁଛନ୍ତି, କହୁଛନ୍ତି ମୋର ତେଜ ସେହି ହରଣ କରିଦେଇଛନ୍ତି। ପ୍ରଭୁପାଦ ମହାରାଜ ସେ ଶ୍ଳୋକର ଭାଷାରେ କହିଛନ୍ତି ଆମର ଯେଉଁ ତେଜ ସବୁ ରହିଛି ବା ଆମର ଯେଉଁ ଶକ୍ତି ରହିଛି, ଏଇଟା ସବୁ ଭଗବାନ ଦେଇଛନ୍ତି। ଆମେ ଭାବୁଛେ କ'ଣ ମୋର ଏତେ ଶକ୍ତି ରହିଛି, ମୁଁ ଏଭଳି କରୁଛି, ସେଭଳି କରୁଛି, ଏଇଭଳି ଆମର ଗର୍ବ ଆସିଯାଉଛି, କିନ୍ତୁ ପ୍ରକୃତରେ ଏ ଶକ୍ତି ଭଗବାନ ଆମକୁ ଦେଇଛନ୍ତି। କିନ୍ତୁ ଯେତେବେଳେ ଦରକାର ନାହିଁ, ଆବଶ୍ୟକତା ନାହିଁ, ଭଗବାନ ସେଇଟା ନେଇଯାଇପାରିବେ। ଅର୍ଜୁନଙ୍କର ଆଉ ସେସବୁ ଆବଶ୍ୟକତା ନଥିଲା, ଯୁଦ୍ଧ କରିବାର ଆବଶ୍ୟକତା ନଥିଲା, ତେଣୁ ଭଗବାନ ନେଇଗଲେ ସେ ତେଜ, ତେଣୁ ଆଜି ଗୋପବାଳକମାନଙ୍କ ଦ୍ୱାରା ସେ ପରାହତ ହୋଇଗଲେ, ତେଣୁ ମନ ଦୁଃଖରେ ଏସବୁ କହୁଛନ୍ତି। ଏହି ପ୍ରସଙ୍ଗରେ ଏ ଶ୍ଳୋକଟି ଅଛନ୍ତି ଯେ ଭଗବାନ ଯେତେବେଳେ ଚାଲିଗଲେ ପାଖାପାଖି 35 ବର୍ଷ ହୋଇଯାଇଥିଲା, ମହାଭାରତ ଯୁଦ୍ଧର 35 ବର୍ଷ ପରେ 125 ବର୍ଷ ବା 128 ବର୍ଷ କେତେ ଜଣ କହନ୍ତି ଭଗବାନ ଚାଲିଯାଇଥିଲେ, ଏବଂ ଅର୍ଜୁନଙ୍କ ମଧ୍ୟ ତାଙ୍କ ସମବୟସ୍କ, ତେଣୁ ଅର୍ଜୁନ 35 ବର୍ଷ ପରେ ମଧ୍ୟ ଏ ଭଗବତ ଗୀତାର ଜ୍ଞାନକୁ ମନେ ରଖିଥିଲେ। କେମିତି ଏଇଠି ଶ୍ଳୋକରେ ରହିଛି ଯେ ଗୀତଂ ଭଗବତ ଜ୍ଞାନଂ ଯତ୍ତତ୍ ସଂଗ୍ରାମ ମୂର୍ଦ୍ଧନି କାଳକର୍ମ ତମରୁଦ୍ଧଂ ପୁନରଧ୍ୟଗମତ ବିହୁ। ସୁତ ଗୋସ୍ୱାମୀ କହୁଛନ୍ତି ସ୍ୱର୍ଣ୍ଣକାଦି ଋଷିମାନଙ୍କୁ, ଏ ଗୀତଂ ଭଗବତ ଜ୍ଞାନ, ଭଗବାନ ଯେଉଁ ଗୀତ ବୋଲିଥିଲେ ସେଇଟା ହେଉଛି ଜ୍ଞାନ, ଭଗବାନ ଗୀତ ବୋଲିଦେଲେ ସେଇଟା ଜ୍ଞାନରେ ପରିଣତ ହୋଇଗଲା, ଭଗବାନ ଗୀତ ହେଉଛି ଜ୍ଞାନ। ଗୀତଂ ଭଗବତ ଜ୍ଞାନଂ ଯତ୍ତତ୍ ସଂଗ୍ରାମ ମୂର୍ଦ୍ଧନି, ସଂଗ୍ରାମ ଅବସ୍ଥା ଦୁଇ ପକ୍ଷ ଶଙ୍ଖ ବାଜିଯାଇଛି, ସେଇଠି ସବୁ ଭଗବାନ କହୁଛନ୍ତି, ଏଭଳି ପରିସ୍ଥିତିରେ ଭଗବାନ କହୁଛନ୍ତି ସଂଗ୍ରାମ ମୂର୍ଦ୍ଧନି କାଳକର୍ମ ତମର ଉଦ୍ଧମ, ଆ ଭିତରେ 35 ବର୍ଷ ଚାଲିଯାଇଛି, କିନ୍ତୁ କାଳକର୍ମ ତମର ଉଦ୍ଧମ ପୁନରଧ୍ୟଗମତ ଭୁବୁ, ଅର୍ଜୁନଙ୍କର ପୁଣି ମନେ ପଡ଼ିଲା, ସେସବୁ ମନେ ପଡ଼ିଲା, ଗୀତାର ଜ୍ଞାନକୁ ସ୍ମରଣ କରିକିରି ତାଙ୍କର ଶୋକ ଚାଲିଗଲା। ଭଗବାନ ଚାଲିଯିବାର ଯେଉଁ ଶୋକ ଥିଲା, ତାଙ୍କର କଥା କହିପାରୁନଥିଲେ, ପୁଣି ସେ ସୁସ୍ଥ ହୋଇଗଲେ। ଏଇଭଳି ଭାବରେ ବାଷ୍ପ ଗଦଗଦା ଗିରା, ସବୁ ସମୟରେ ସବୁ କଥା ଠିକ୍ ଭାବରେ କହିହେବ ନାହିଁ, ଜଣେ ଭଗବାନ କଥା କହୁଛନ୍ତି ମାନେ ତାଙ୍କର ସେଇଭଳି ଭାବରେ ଆନନ୍ଦ ରହିଛି, ତେଣୁ ସିଏ ଯଦି ହସିକିରି କହିଲେ ଅନ୍ୟମାନେ ଯଦି ସେଇଟାକୁ କହିବେ କାହିଁକି ହସୁଛି, କଥା କହିଲା ବେଳେ କାହିଁକି ହସୁଛି, ତା କ'ଣ କରାଯିବ, କଥା କହୁଛି,
କେଉଁଭଳି ଭାବରେ ଦୁଃଖ ପରିସ୍ଥିତିରେ ସେଇଭଳି ଭାବରେ ଠିକ୍ ଭାବରେ କଥା କହିପାରିବେନି, ବାଷ୍ପଗତ କଥା ଗିରା। ଆଜି ବଳରାମଙ୍କ ସହିତ ଯେଉଁମାନେ ମିଶୁଛନ୍ତି ସେମାନେ ସେଇଭଳି ଭାବରେ ଗଦଗଦ ଭାବରେ କଥା କହୁଛନ୍ତି, ଆନନ୍ଦରେ, ଏଇଟା ଆନନ୍ଦ, ଆନନ୍ଦରେ ଗଦଗଦ ହେଇ କଥା କହୁଛନ୍ତି, ଠିକ୍ ଭାବରେ କଥା କହିପାରୁନାହାନ୍ତି। ତେଣୁ ଏଠି ଗିରା ଏଇଭଳିଆ କହୁଛନ୍ତି, କୃଷ୍ଣ କମଳପତ୍ରାକ୍ଷେ ସନ୍ୟସ୍ଥ ଅଖିଳ ରାଧସ। ସେଇଠି ଯେଉଁମାନେ ଅଛନ୍ତି ବଳରାମଙ୍କ ପାଖରେ ଯେଉଁମାନେ ଅଛନ୍ତି ବଳରାମଙ୍କ ସଖାମାନେ, ସେମାନେ ମଧ୍ୟ କୃଷ୍ଣଙ୍କର ସଖା, କୃଷ୍ଣ ବଳରାମ ଏକ ସମୟରେ ସବୁ ଚାଲିଥିଲା ତାଙ୍କ ଲୀଳା ସବୁ। ତେଣୁ ଶ୍ରୀଧାମ ଇତ୍ୟାଦି ଏମାନେ ବଳରାମଙ୍କର ମଧ୍ୟ ସଖା ଏବଂ କୃଷ୍ଣଙ୍କର ମଧ୍ୟ ସଖା। ତେଣୁ ଏଠି କହୁଛନ୍ତି କୃଷ୍ଣେ କମଳପତ୍ରାକ୍ଷେ, ଯେତେବେଳେ ସେମାନେ କଥା କହୁଛନ୍ତି ତାଙ୍କର ମନ ଭଗବାନ ପାଖରେ ଲାଗିକି କୃଷ୍ଣଙ୍କ ପାଖରେ ଲାଗିକି ରହିଛି, କିଭଳି ତାଙ୍କର ମନ ଚିନ୍ତା କରୁଛି, କୃଷ୍ଣ କହିଲେ ଆକର୍ଷଣ କରୁଛି ତାଙ୍କର ମନକୁ, କୃଷ୍ଣ ଶବ୍ଦ ବ୍ୟବହାର କରାଯାଇଛି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ କୃଷ୍ଣଙ୍କ କଥା ଚିନ୍ତା କରୁଛନ୍ତି ସେତେବେଳେ କୁହାଯାଉଛି କମଳପତ୍ରାକ୍ଷେ, ତାହାଙ୍କର ଚକ୍ଷୁ ତାଙ୍କର ମନଶକ୍ତିରେ ଉଦ୍ଭାସିତ ହେଉଛି, କେତେ ସୁନ୍ଦର ଚକ୍ଷୁ, ପଦ୍ମ ଭଳି ପଦ୍ମ ଲୋଚନ ସେ କମଳପତ୍ରାକ୍ଷେ, ଅକ୍ଷେ କହିଲେ ଚକ୍ଷୁ, ଏଟା ହେଉଛି ସନ୍ୟସ୍ଥ, ତାଙ୍କର ମନ ସେଇଠି ନିବଦ୍ଧ ହୋଇକି ରହିଛି। ତେଣୁ ଅଖିଳ ରାଧସ, ଏଇ ଯେଉଁ ଅଖିଳ ରାଧସ କହିଲେ ସେଇଭଳି ଭାବରେ ସବୁ ତାଙ୍କର ସବୁକିଛି ସେ ଭଗବାନ ପାଖରେ ନଷ୍ଟ କରିଦେଇଥିଲେ। ଭଗବାନ ଚାଲିଗଲା ପରେ ସେମାନେ ମୃତପ୍ରାୟ ରହିଥିଲେ, ଖାଦ୍ୟ ଗ୍ରହଣ କରୁନଥିଲେ, ଏଇଭଳି ଭାବରେ ଜୀବନ ଧାରଣ କରୁଥିଲେ। ଏ କଥା ବହୁତ ଅନ୍ୟ ସ୍ଥାନରେ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଅଖିଳ ରାଧସ। ତେଣୁ ଏଇଭଳି ଭାବରେ ତିନୋଟି ଶ୍ଳୋକ ଏଇଠି ରହିଛି, ତିନୋଟି ଶ୍ଳୋକର ଅନ୍ୱୟ କରାଯାଇଛି। ଆମେ ଆଚାର୍ଯ୍ୟମାନେ କ'ଣ କହିଛନ୍ତି ସେଟା ଟିକେ ପାଠ କରିବା। ସନାତନ ଗୋସ୍ୱାମୀ କହୁଛନ୍ତି ଅଥ କହିଲେ ଅନନ୍ତର, ଭଗବାନ ବଳରାମ ଯେତେବେଳେ ଆସିଲେ ପ୍ରଥମେ ଯେଉଁମାନେ ବାତ୍ସଲ୍ୟ ଭାବରେ ସମ୍ବନ୍ଧିତ ରହିଛନ୍ତି ସେମାନେ ତାକୁ ପ୍ରଥମେ ମିଶିଲେ, ତାଙ୍କୁ ଆଲିଙ୍ଗନ କଲେ, କୋଳରେ ବସେଇଲେ, ଏସବୁ କଲା କୁହାଗଲା। ତାପରେ ଆଉ ଯେଉଁମାନେ ଅନ୍ୟ ଯେଉଁମାନେ ବୟସରେ ବଡ଼ ସେମାନେ ବା ବାତ୍ସଲ୍ୟ ଭାବରେ ଯେଉଁମାନେ ସମ୍ବନ୍ଧିତ ସେମାନେ ସବୁ ଭଗବାନଙ୍କ ସହିତ ମିଶିଲେ, ଏସବୁ ବର୍ଣ୍ଣନା କରାଗଲା ପରେ ଏଇ ତିନୋଟି ଶ୍ଳୋକରେ କୁହାଯାଉଛି। ଗୋଟାଏ ଥରେ କହିଲେ ଅଥ, କହିଲେ ଅନନ୍ତର, ତାପରେ ପୁଣି କେଉଁମାନେ ମିଶୁଛନ୍ତି, ଗୋପାଳ ଆନା, ଅନ୍ୟ ଗୋପାଳମାନେ ସବୁମାନେ ଯାଇଛନ୍ତି ନନ୍ଦଗ୍ରାମରେ ଯେଉଁମାନେ ଅଛନ୍ତି ସେମାନେ ଯେଉଁ ବିଭିନ୍ନ ପ୍ରକାର ରହିଛି, ଚାରି ବର୍ଣ୍ଣ ଚାରି ଆଶ୍ରମ ସବୁ ରହିଛି, ଏମାନେ ସବୁ ବୈଶ୍ୟ, ବୈଶ୍ୟରେ ମଧ୍ୟ ତିନି ପ୍ରକାର କାର୍ଯ୍ୟ ରହିଛି ବୈଶ୍ୟର, କୃଷି ଗୋରକ୍ଷା ବାଣିଜ୍ୟ, ଏ ବୈଶ୍ୟର କାର୍ଯ୍ୟ ଅଷ୍ଟାଦଶ ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ କହିଲେ। କିନ୍ତୁ ନନ୍ଦ ମହାରାଜଙ୍କୁ ଯେତେବେଳେ କହୁଛନ୍ତି ଏ ଇନ୍ଦ୍ରଯଜ୍ଞ ବନ୍ଦ କରିବା ପାଇଁ ଦଶମ ସ୍କନ୍ଧ ଚବିଶ ଅଧ୍ୟାୟରେ, ସେତେବେଳେ ସିଏ କହୁଛନ୍ତି ଆମେ ହେଉଛୁ ବୈଶ୍ୟ, ଆମର କାର୍ଯ୍ୟ ହେଉଛି ତିନୋଟି, ଗୋରକ୍ଷା, ଆମେ କେବଳ ଗୋରକ୍ଷା କରୁଛେ, ଆଉ କୃଷି ଏସବୁ ମଧ୍ୟ ରହିଛି, ଆଉ ଗୋଟେ କହିଲେ କୃଷିଦମ, କୃଷିଦମ କହିଲେ ଏ ଯେଉଁ ବ୍ୟାଙ୍କ ଟ୍ରାନ୍ଜାକ୍ସନ୍ ଯେଉଁ ରହିଛି ଏଇଟା କୃଷିଦ, ଏ ଚତୁର୍ଥ କାର୍ଯ୍ୟଟି କହିଥିଲେ। ତେଣୁ ଆମେ କିନ୍ତୁ ଯଦିଓ ଏ ବୈଶ୍ୟର କାର୍ଯ୍ୟ ଚାରୋଟି, କିନ୍ତୁ ଆମେ କେବଳ ଗୋପାଳନ କରୁଛେ, ବୃନ୍ଦାବନବାସୀମାନେ କେବଳ ଗୋପାଳନ କରନ୍ତି, ଆଉ କିଛି ନାହିଁ। ତେଣୁ ଭଗବାନ ଚାଲିଗଲା ପରେ ଏମାନେ ଆଉ କିଛି କରୁନଥିଲେ, କିଛି କାର୍ଯ୍ୟ କରୁନଥିଲେ, ସବୁ କିଛି ଅଖିଳ ରାଧସ, ସବୁ ଭଗବାନଙ୍କ ଏ କରି ମୃତ୍ୟୁପ୍ରାୟ ରହି ସବୁ ରହିଥିଲେ। ଆଉ ତାଙ୍କର ମୃତ ବ୍ୟକ୍ତି ପାଖରେ ଯେମିତି ପ୍ରାଣ ଆସିଲେ ଯେଉଁଭଳି ଭାବରେ ଆନନ୍ଦିତ ହୋଇକିରି ସେ ଗଦଗଦ ହୋଇକି କହୁଛନ୍ତି, ଗୋପାଳ ଆନାଂ ବୟ ଆଦି ଅନତିକ୍ରମେଣ, ଯିଏ ଯେଉଁଭଳି ଭାବରେ ମିଶିବା କଥା ସେଇଭଳିଆ ମିଶୁଛନ୍ତି। କ'ଣ ପ୍ରଥମେ ସିନିୟର ମାନେ, ତାପରେ ଜୁନିୟର ମାନେ, ଏସବୁ ରହିଛି ନା, ପ୍ରୋଟୋକଲ୍ ରହିଛି, ସେଇଭଳି ଭାବରେ ମିଶୁଛନ୍ତି ବଳରାମଙ୍କ ସହିତ। ଅନତିକ୍ରମେଣ, ଏ ମର୍ଯ୍ୟାଦା ଲଙ୍ଘନ କରାଯାଉନାହିଁ, ମର୍ଯ୍ୟାଦା ଅତିକ୍ରମ ଗୋଟେ ଶବ୍ଦ ରହିଛି ଭାଗବତରେ ବର୍ଣ୍ଣନା କରାଯାଇଛି, ମର୍ଯ୍ୟାଦା ଅତିକ୍ରମ। ଯେତେବେଳେ ଭଗବାନ ଯେତେବେଳେ ଉଦ୍ଧବଙ୍କୁ ଭେଟିଲେ ବିଦୁର, ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି, ବିଦୁର ବିଧିଲେ ସେତେବେଳେ ଇଏ ହେଉଛନ୍ତି ବିଦୁର ହେଉଛନ୍ତି ବୟସରେ ବଡ଼, କିନ୍ତୁ ଉଦ୍ଧବ ହେଉଛନ୍ତି ବୟସରେ ସାନ। କିନ୍ତୁ ଯାହା ହେଉ, ଉଦ୍ଧବ କହିଲେ ଭଗବାନଙ୍କ ଲୀଳା ସବୁ କହିଲେ ଏବଂ ଅନ୍ତିମରେ କହିଲେ ଭଗବାନ ଆପଣଙ୍କୁ ସ୍ମରଣ କରୁଥିଲେ, ଅନ୍ତିମ ସମୟରେ ଆପଣଙ୍କୁ ସ୍ମରଣ କରୁଥିଲେ, ଆପଣଙ୍କ ପାଇଁ ସେ କହିଛନ୍ତି, ଜ୍ଞାନ ଦେଇଛନ୍ତି ବିଦୁରଙ୍କୁ, ମୈତ୍ରଙ୍କୁ କହିଛନ୍ତି ଆପଣ ସେ ଜ୍ଞାନ ପ୍ରାପ୍ତ ହୋଇପାରିବେ। କିନ୍ତୁ ବିଦୁର କହିଲେ ଯେ ଆପଣ ସେ ଜ୍ଞାନ ମୋତେ ଦିଅନ୍ତୁ, ଅଧୈର୍ଯ୍ୟ ହୋଇଗଲେ, କିନ୍ତୁ ସେ କହିଲେ ନାହିଁ, କାହିଁକି ନା ମର୍ଯ୍ୟାଦା ଅତିକ୍ରମ ହୋଇଯିବ, ସେଇଠି ମର୍ଯ୍ୟାଦା ଅତିକ୍ରମ ଶବ୍ଦ ବ୍ୟବହାର କରାଯାଇଛି ଭାଗବତମରେ, ମର୍ଯ୍ୟାଦା ଅତିକ୍ରମ ନା, ସିନିୟର ରହିଛନ୍ତି, ଇଏ ହେଉଛନ୍ତି ମୈତ୍ରୀ ସିନିୟର, ସିଏ ତେଣୁ ଆପଣ ପାଖରେ ରହିଛନ୍ତି, ଭଗବାନ ମୋତେ କହିଛନ୍ତି, ସିଏ ଆପଣଙ୍କୁ କହିବେ, ଆପଣ ଯାଇ ସେଇଠି ଶୁଣିବେ, ଶ୍ରବଣ କରିବେ। ଏ ଭାଗବତମ ଚତୁର୍ଥ ସ୍କନ୍ଦ ଏବଂ ପଞ୍ଚମ ସ୍କନ୍ଦ, ଏଇ ଦୁଇଟି ସ୍କନ୍ଦରେ ଯେଉଁ କଥା ରହିଛି, ଏଇଟା ସୁଖ ପରୀକ୍ଷିତ ସମ୍ବାଦ ନୁହଁ ବା ସୁତ ସୌନକ ସମ୍ବାଦ ନୁହଁ, ଏଇଟା ହେଉଛି ମୈତ୍ରେୟ ଉଦ୍ଧବ ମୈତ୍ର ବିଦୁର ସମ୍ବାଦ। ତୃତୀୟ ଏବଂ ଚତୁର୍ଥ ସ୍କନ୍ଦରେ, ଏଇ ଦୁଇଟି ସ୍କନ୍ଦରେ ମୈତ୍ରେୟ ମୁନି ବିଦୁରଙ୍କୁ କହିଛନ୍ତି, ଏସବୁ କଥା ରହିଛି, ମର୍ଯ୍ୟାଦା ଉଲ୍ଲଂଘନ କରାଯିବ ନାହିଁ। ତେଣୁ ଏଠି ମଧ୍ୟ ସେହିଭଳି ଭାବେ ମର୍ଯ୍ୟାଦା ଉଲ୍ଲଂଘନ କରାଯାଇ ନାହିଁ। ସିନିୟର ହିସାବରେ ପ୍ରଥମେ ସିନିୟର ମାନେ ମିଶିଲେ, ତାପରେ ଜୁନିୟର ମାନେ, ଏଇଭଳି ଭାବରେ ମିଶୁଛନ୍ତି ଭଗବାନ ବଳରାମଙ୍କ ସହିତ ଆନନ୍ଦରେ, ଆନନ୍ଦ ଅତିଶଯ୍ୟରେ, ଏସବୁ ମର୍ଯ୍ୟାଦା ଉଲ୍ଲଂଘନ କରିଦେବେ ବା କେତେବେଳେ ମଧ୍ୟ ମର୍ଯ୍ୟାଦା ଉଲ୍ଲଂଘନ ହେଇଯାଉଛି, ଆନନ୍ଦ ଅତିଶଯ୍ୟାରେ ମଧ୍ୟ ହେଇଥାଇପାରେ। ତେଣୁ ଏଠି ସେ କଥା ଅନତିକ୍ରମଣ, ଏଇଟା ଅତିକ୍ରମ କରିନାହାନ୍ତି, ସେଇଭଳି ଭାବରେ ସିନିୟର ଠୁ ଜୁନିୟର ହେଇକରି ବଳରାମଙ୍କ ସହିତ ମିଶୁଛନ୍ତି। ହାସ୍ୟାଦି ଭି ସମ୍ୟକ ଉପେତ୍ୟ, ହାସ୍ୟ ରସରେ ଯିଏ ଯେଉଁଭଳି ଭାବରେ ଭଗବାନଙ୍କୁ ସମ୍ବନ୍ଧିତ ରହିଛନ୍ତି, ସେ ସେଇଭଳି ଭାବରେ ଭଗବାନଙ୍କ ସହିତ ଭାବର ଆଦାନ ପ୍ରଦାନ ହେଉଛି ବଳରାମଙ୍କ ସହିତ। ମିଳିତ୍ୱା ଯେତେବେଳେ ବିଶ୍ରାନ୍ତମ, ଭଗବାନ ବିଶ୍ରାମ ନେଲେ, ବିଶ୍ରାନ୍ତମ, ବିଶ୍ରାନ୍ତମ ଶବ୍ଦ ବ୍ୟବହାର କରାଯାଇଛି ନା, ବିଶ୍ରାନ୍ତମ ଶବ୍ଦର ଅର୍ଥରେ କହୁଛନ୍ତି କ'ଣ, ଏଇ ଶବ୍ଦର ଅର୍ଥ ହେଉଛି କ'ଣ ନା, ବିଗତ ବର୍ତ୍ତ ଶ୍ରମଂ ସନ୍ତ, ବିଶ୍ରାନ୍ତ କହିଲେ ବିଗତ, ବିଗତ ହେଇଯାଇ ଶ୍ରାନ୍ତ, ଶ୍ରାନ୍ତ କହିଲେ ବର୍ତ୍ତମଶ୍ରମ, ଏଇ ଯେଉଁ ଦ୍ୱାରକରୁ ଆସିଲେ ବୃନ୍ଦାବନକୁ, ଏତେ ବାଟ ଆସିଲେ ସେ ଏ ଶ୍ରମ ଟିକେ ବିଶ୍ରାମ ନେଲା ପରେ ଯାଇ ବିଶ୍ରାନ୍ତି ଏମାନେ, ବିଗତ ଶ୍ରମ ସନ୍ତ, ଇଏ ହେଉଛି ବିଶ୍ରାନ୍ତମ। ପଶ୍ଚାତ୍ ସୁଖମ ଆସିନମ, ତାପରେ ଭଗବାନ ଆନନ୍ଦରେ ବସିଛନ୍ତି, ସୁଖରେ ବସିଛନ୍ତି, ବସିଲା ବେଳେ ପରିତ, ପରିତ କହିଲେ ସବୁ ଚାରିପଟେ ଘେରି ଯାଇଛନ୍ତି, ଉପ କହିଲେ ସମୀପରେ ନିକଟରେ ଆଗତା, ସମସ୍ତେ ଆସି ପହଞ୍ଚିଗଲେ। ତେଣୁ ଆତ୍ମନ ଯଥା ସମ୍ବନ୍ଧମ, ଯେଉଁଭଳି ଭାବରେ ଭଗବାନଙ୍କ ସହିତ ଯାହାର ସମ୍ବନ୍ଧ ରହିଛି, ଆମର ମଧ୍ୟ ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧ ଜ୍ଞାନଟି ଆମେ ଜାଣିନାହିଁ, ତେଣୁ ଆମେ ଭୌତିକ ଜଗତରେ ସମ୍ବନ୍ଧ ଖୋଜି ବୁଲୁଛେ, କିନ୍ତୁ ପ୍ରକୃତ ସମ୍ବନ୍ଧ ଆମର ଭଗବାନଙ୍କ ସହିତ ରହିଛି। ଆମେ ଯେତେବେଳେ ଭକ୍ତି ମାର୍ଗରେ ଅଗ୍ରସର ହେବା, ଆମେ ସେହି ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା। ଆମର ଏଇଠି କୁହାଯାଇଛି ଅର୍ଜୁନ ଯେତେବେଳେ ଭଗବତ ଗୀତାର ଜ୍ଞାନ ପ୍ରାପ୍ତ ହେଲେ, ଅର୍ଜୁନ ଯଦି ଭଗବାନଙ୍କ ସହିତ ନିତ୍ୟ ସମ୍ବନ୍ଧ ରହିଛି, ଭଗବାନ ପାର୍ଷଦ, କିନ୍ତୁ ଏଇ ବଦ୍ଧ ଜୀବଙ୍କ ରୋଲ୍ କରୁଛନ୍ତି ସିଏ, ତେଣୁ ଅନ୍ତିମରେ ସେ କହିବେ ମୋର ମୋହ ଦୂର ହେଇ, ମୋହଗ୍ରସ୍ତ ହେଇକି ସେ ଯୁଦ୍ଧ କରୁନଥିଲେ, ଭଗବାନ ଯେଉଁ ଜ୍ଞାନ ପ୍ରଦାନ କରିବେ, ସେ ଜ୍ଞାନ ପ୍ରାପ୍ତ ହେଇକରି ଭଗବାନ ପଚାରିବେ ତୁମର ମୋହ ଦୂର ହେଲା ତ, କାରଣ ସେ ଯୁଦ୍ଧ ପରିସ୍ଥିତିରେ ସବୁ ଶୁଣୁଥିଲେ, କୌଣସି ଅନ୍ୟମନସ୍କ ନହେଇ ସେ ଶୁଣୁଥିଲେ, ବହୁତ ଫୁଲ୍ କନ୍ସେନ୍ଟ୍ରେସନ୍ ଶୁଣୁଥିଲେ, ତେଣୁ ସେ ସବୁ ଶୁଣିଥିଲେ। ତେଣୁ ଦ୍ୱିତୀୟ ଥର ଭଗବାନ କହିବାର ଉଦ୍ଦେଶ୍ୟ ଥିଲା, ଭଗବାନ ଚାହୁଁଥିଲେ ଯଦି ଅର୍ଜୁନ ଟିକେ ଅନ୍ୟମନସ୍କ ଥିବେ ତାହେଲେ ଦ୍ୱିତୀୟ ଥର ପାଇଁ କହିଥାନ୍ତେ, କିନ୍ତୁ ଅର୍ଜୁନ ଫୁଲ୍ ମାଇଣ୍ଡରେ ଶୁଣିଛନ୍ତି, ଫୁଲ୍ କନ୍ସେନ୍ଟ୍ରେଟେଡ୍ ମାଇଣ୍ଡରେ, ତେଣୁ ସେ ସବୁ ଶୁଣି ମନେ ରଖିଛନ୍ତି, ଏବଂ ସେ କହିଲେ ମୋର ମୋହ ଦୂର ହେଇଯାଇଛି। ସ୍ମୃତି ରହ ତତ୍ ପ୍ରସାଦାତ୍, ଯେହେତୁ ଆମେ ସ୍ମୃତି, ଏଇ ସ୍ମୃତି ଫେରିପାଇବା, କାରଣ ମୋହ ଦୂର ହେଲେ ଆମେ ସ୍ମୃତି ଫେରିପାଇବା। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି କିଭଳି ଆମର ସବୁ ସ୍ମୃତି ଫେରି ଆମେ ଭୁଲି ଯାଇଛେ, କେମିତି ଏଇ ସଂଜ୍ଞା ସଞ୍ଜାୟତ କାମ, କାମାତ୍ କ୍ରୋଧ ବିଜାୟତେ, କ୍ରୋଧାତ୍ ଭଗବତି ସମ୍ମୋହ, ସମ୍ମୋହାତ୍ ସ୍ମୃତି ବିଭ୍ରମ, ଏଇଭଳି ଭାବେ ରହିଛି। ଆମର ବିଭିନ୍ନ ପ୍ରକାର ଭୌତିକ ଆସକ୍ତି ଥିବାରୁ ଆମର ଏଇ ସଙ୍ଗରୁ କ୍ରୋଧ ଆସୁଛି, ଯେତେବେଳେ ଆସକ୍ତି ଯେତେବେଳେ ଆମର ଚିନ୍ତା କରୁଛି କାମନା ବାଧାପ୍ରାପ୍ତ ହେଉଛି, ତ କ୍ରୋଧ ଆସୁଛି, କ୍ରୋଧରୁ ମୋହ ଆସୁଛି, ମୋହରୁ ସ୍ମୃତିଭ୍ରମ ହେଉଛି, ସ୍ମୃତିଭ୍ରଂଶ ହେଇଯାଇଛି। କିନ୍ତୁ ଯେତେବେଳେ ଆମର ବୁଦ୍ଧି ଆସିଯିବ, ଭଗବାନ ବୁଦ୍ଧି ପ୍ରାପ୍ତ ଦେଇଦେବେ, ସେତେବେଳେ ଆମର ପୁଣି ସ୍ମୃତି ଫେରିପାଇବା, ଭଗବାନ ସହିତ ଯେଉଁ ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହେବା। ଆମେ ସେହି ଅନୁସାରେ ଅନ୍ତିମରେ କହିଲେନି ଭଗବାନ ଅର୍ଜୁନ ତୁମେ ଯୁଦ୍ଧ କର, କିନ୍ତୁ ଅର୍ଜୁନ କହିଲେ କରିସିଏ ବଚନମ ତବ, ମୁଁ ଆପଣଙ୍କ କାର୍ଯ୍ୟ କରିବି, ଆପଣ ଯାହା ଚାହିଁଛନ୍ତି ସେଇଟା କରିବି। ତେଣୁ ଏହିଭଳି ଭାବରେ ଆତ୍ମ ଯଥା ସମ୍ବନ୍ଧ ମିତି, ଯେଉଁଭଳି ଭାବରେ ଯାହାର ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ସେମାନେ ସେ ଭଗବାନଙ୍କ ସହିତ ସେହିଭଳି ଭାବରେ ବ୍ୟବହାର କରୁଛନ୍ତି, ଆଦାନ ପ୍ରଦାନ ଚାଲିଛି। ଏବଂ କୃଷ୍ଣ, ମୁଁ କହିଲି ନା ନିଜ ଚିତା ଆକର୍ଷକ, କୃଷ୍ଣଙ୍କ ପାଖରେ ମନଟି ରହିଛି, ଏ କୃଷ୍ଣଙ୍କର ସଖା ମାନେ ବିଶେଷ ଭାବରେ କୃଷ୍ଣଙ୍କୁ ଯିଏ ବେଶୀ ଭଲ ପାଆନ୍ତି ବଳରାମଙ୍କ ଠାରୁ, ସେମାନଙ୍କ କଥା କୁହାଯାଉଛି, ସେମାନେ ମଧ୍ୟ ଆସିଛନ୍ତି। ସେମାନେ କୃଷ୍ଣ କହିଲେ ନିଜ ଚିତା ଆକର୍ଷଣ, ଚିତକୁ ଆକର୍ଷଣ କରି ରଖିଛନ୍ତି କୃଷ୍ଣ, ଯତଃ କାହିଁକି ନା କମଳ ପତ୍ରବତ୍ ପରମ ସୁନ୍ଦରେ, ଦୃଷ୍ଟି ମାତ୍ରେଣ ସର୍ବତାପ ହରେ। କେବଳ ଯଦି ଭଗବାନ ଈକ୍ଷଣ କରିଦେବେ, ଦୃଷ୍ଟିପାତ କରିଦେବେ, ସମସ୍ତ ତାପକୁ ହରଣ କରିଦେବେ, ପଦ୍ମ ଶୀତଳତା ପ୍ରଦାନ କରେ। ସେହିଭଳି ଭାବରେ ପଦ୍ମ ସହିତ ତୁଳନା କରାଯାଇଛି, ଭଗବାନ ଚକ୍ଷୁକୁ ଶୀତଳତା ପ୍ରଦାନ କରିବ। ଆମେ ଭୌତିକ ଜଗତରେ ତ୍ରିତାପରେ ଗ୍ରସ୍ତ ତାପିତ ହୋଇକି ରହିଛେ, କିନ୍ତୁ ଭଗବାନଙ୍କର ଯେଉଁ ରହିଛି ସୁନ୍ଦର କମଳ ପତ୍ରାକ୍ଷ ରହିଛି, ସେ କମଳ ପତ୍ରାକୁ ଚାହିଁଦେଲେ, ଭଗବାନ ଆମକୁ ଚାହିଁବେ, ଚାହିଁଦେଲେ ଆମର ସବୁ ତାପ ଦୂର ହୋଇଯିବ, ତ୍ରିତାପ ମୁକ୍ତ ହୋଇଯିବେ ସେମାନେ। ତେଣୁ ଏ ଗୋଟେ ରହିଛି ଦଶମ ସ୍କନ୍ଧ ଚଉଦ ଅଧ୍ୟାୟ 35 ଶ୍ଳୋକରେ ଗୋଟେ ରହିଛି, ଜୀବ ଗୋସ୍ୱାମୀ ତାଙ୍କର ଟୀକାରେ କହିଛନ୍ତି, କିନ୍ତୁ ଆମେ ଏଇଠି କଥାକୁ ବିଶ୍ରାମ ଦେବା। ବର୍ତ୍ତମାନ ଆମ ଭକ୍ତ ରାକେଶ ଅଛନ୍ତି, ସେ ଗୋଟେ ଭଗବାନଙ୍କର ଭଜନ ଗାନ କରିବେ, ସମୟ ହୋଇଯାଇଛି, ଆମ କଥାକୁ ବିଶ୍ରାମ ଦେବା। Yeah।